वासुदेवाय ॐ नमो भगवते वासुदेवाय श्रीमद्भागवतम दशम स्कंद 35 अध्याय श्लोक 16-17 କାଲିର ଯେଉଁ ଉତ୍ସରେ ବୋଲିଥିଲି ବୋଲିପାରିବ ଏଇଟା ହେଉଛି ରାମଚରିତ ମାନସର ନିଜ ପଦାବ୍ଜ ଦଳେଇ ଧ୍ୱଜ ଭଦ୍ର ପ୍ରଭୁବ ସମୟଙ୍କୁର ତୋଦ ଭସ୍ମ ଦୁର୍ଯ୍ୟ ଗତିରୀଡ଼ିତ ବେଣୁ ବ୍ରଜତି ତେନ ବୟଂ ସ ବିଳାସ ଭୀକ୍ଷଣାର୍ପିତ ମନୋଭବ ବେଗା କୋ ଜଗତିଙ୍ଗମିତ ନ ବିଦାମ କସ୍ମଳି ନ କବରଂ ବସନଂ ବା ଧ୍ୱଜବଜ୍ର ଜାଙ୍କୁ ସବିଚିତ୍ର ଲଲାମି ବ୍ରଜଭୁବ ସମୟନ କୁର ତୋରମ ଭସ୍ମ ଦୁର୍ଯ୍ୟ ଗତିରୀଡ଼ିତ ବେଣୁ ବ୍ରଜତି ତେନ ବୟଂ ସ ବିଳାସ ଭୀକ୍ଷଣାର୍ପିତ ମନୋଭବ ବେଗା କୁଜଗତିଙ୍ଗମିଦାନ ବିଧାମ କସ୍ମଳିନ ଗବରଂ ବସନଂ ବା ଯାଉ କିଛି ପରିମାଣରେ ସେଇଭଳି ବୋଲିଲେ ଆମେ ତେଣୁ ଇଏ ଗତକାଲି ଆମେ ଯେଉଁଠି ବିଶ୍ରାମ ଦେଇଥିଲେ ଆଜି ତା ପରଠୁ କଥା କହିବା ଗତକାଲି ଶୁଣୁଥିଲେ କେମିତି ଶକ୍ର ସର୍ବ ପରମେଷ୍ଟି ପୁରୋଗା ଇନ୍ଦ୍ର ଶିବ ବ୍ରହ୍ମା ଏମାନେ ମୁଖ୍ୟ ତାଙ୍କର ସବୁ ଅନୁସରଣଙ୍କ ସହିତ ସବୁ ବ୍ରଜଧୂଳିରେ କସ୍ମଳମ ସବୁ ମୋହଗ୍ରସ୍ତ ହୋଇଯାଉଛନ୍ତି ସବୁ ବ୍ରଜଧୂଳିରେ ଲୁଟୁଛନ୍ତି ତେଣୁ ଆମର ଶିଶୁ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ ତେଣୁ ବ୍ରଜବାଳକମାନେ ଯେଉଁ ଆସନ୍ତି ଫେରିକି ଦେଖନ୍ତି ସବୁ ଆଜି ଘରେ କହନ୍ତି ଆଜି ଗୋଟେ ଦେଖିଲି ଗୋଟେ ଅପୂର୍ବ ଲୋକ ଜଣେ ଚାରୋଟି ମୁଣ୍ଡ ସେ ଗଡ଼ୁଛି ଖାଲି ସେଠି ଆରେ ସିଏ ହେଉଛନ୍ତି ବ୍ରହ୍ମା ଆଉ ଗୋଟେ ଦିନ କେତେ ଦେଖିଲେ କ'ଣ ଇନ୍ଦ୍ରଙ୍କର କ'ଣ ରହିଛି ଇନ୍ଦ୍ରଙ୍କର ବଜ୍ର ଏସବୁ ଆଙ୍କୁଶ ଏସବୁ ଧରିଛନ୍ତି ତାଙ୍କର 1000 ରହିଛି ଚକ୍ଷୁ ରହିଛି ସେମିତି ଆଉ ଗୋଟେ ଲୋକ କିଏ ଗଡ଼ୁଛି ନା ସିଏ ହେଉଛନ୍ତି ଇନ୍ଦ୍ର ଆଉ ଗୋଟେ ଦେଖିଲେ ତିନି ତ୍ରିନେତ୍ରବାଲା ରହିଛନ୍ତି ଖାଲି ଶରୀରରେ ସବୁ ସାପ ରହିଛି ଏଭଳି ଭାବରେ ସେ ଗଡ଼ୁଛନ୍ତି ସିଏ ହେଉଛନ୍ତି ବା ଶିବଜୀ ଏମିତି ସବୁ ଗଡ଼ୁଛନ୍ତି ବ୍ରଜଭୂମିରେ ଏଇଭଳି ଭାବରେ କସ୍ମଳନ ଯଜୁ ଏଇଭଳି ଭାବରେ ସେମାନେ ମୋହଗ୍ରସ୍ତ ହୋଇକରି ଭଗବାନଙ୍କ ବେଣୁ ମାଧୁରୀ ଶୁଣି ଏଇଭଳି ଭାବରେ ମୋହଗ୍ରସ୍ତ ହେଉଛନ୍ତି ତେଣୁ ଆଜି 16 ଶ୍ଳୋକ ଶୁଣିବା 16-17 ନିଜ ପଦାବ୍ଜ ଦଳେଇ ଧ୍ୱଜ ବଜ୍ର ଭଗବାନଙ୍କର ଯେଉଁ ପାଦପଦ୍ମ ରହିଛି ଅସୌ ଶ୍ରୀକୃଷ୍ଣ ସେହି ଭଗବାନଙ୍କର ଧ୍ୱଜ ବଜ୍ର ନିରଜ ଆଙ୍କୁଶ ବିଚିତ୍ର ଲାମି ଭଗବାନ ପାଦପଦ୍ମରେ 19 ଚିହ୍ନ ରହିଛି ତା ଦେହରୁ ଏଇ କଥା କେତୋଟି ଚିହ୍ନ ବିଷୟରେ କହୁଛନ୍ତି ଧ୍ୱଜ ବଜ୍ର ବା ବଜ୍ର ରହିଛି ନିରଜ କହିଲେ ପଦ୍ମ ଅଙ୍କୁଶ କହିଲେ ହାତୀକୁ ଯେଉଁ ଅଙ୍କୁଶରେ ନିୟନ୍ତ୍ରଣ କରାଯାଏ ବିଚିତ୍ର ଲଲାମି ଇଏ ସବୁ ହେଉଛି ଏସବୁ ଚିହ୍ନ ମନୋରମେଇ, ବହୁତ ମନୋରମ ଚିହ୍ନ ସବୁ ରହିଛି ଭଗବାନ ପାଦପଦ୍ମରେ। ନିଜ ପଦାବ୍ଜ ଦଳେଇ କହିଲେ ସ୍ୱକୀୟ ପଦରୂପ ପଦ୍ମ ଦଳେଇ, ଭଗବାନ ପାଦ ପଦ୍ମ ଭଳି, ପଦ୍ମ ପାଖୁଡ଼ା ଭଳି ଭଗବାନଙ୍କ ପାଦ, ସେଇଥିରେ ସବୁ ଚିହ୍ନ ରହିଛି। ବ୍ରଜ ଭୁବ, ଏଇ ଚିହ୍ନରେ ଯେତେବେଳେ ଭଗବାନ ବ୍ରଜ ଭୁବ କହିଲେ ବ୍ରଜଭୂମିରେ ଯେତେବେଳେ ଖୁରତୋଦଂ, ଖୁରତୋଦଂ କହିଲେ ଗବାଂ ଖୁରା କ୍ରମଜନ୍ୟାତ ବ୍ୟଥାଂ, ଗାଭୀମାନେ ଅନେକ ଗାଭୀ ଅଛନ୍ତି ଆମେ ଶୁଣିବା ତାଙ୍କ ନାମ ସବୁ ରହିଛି। ସେମାନେ ଯେତେବେଳେ ଯାଉଛନ୍ତି ତୃଣ ଚରିକିରି ଚରି ଚରିକି ଯାଉଛନ୍ତି, ତାଙ୍କର ଖୁର ଦ୍ୱାରା ପୃଥିବୀରକୁ ବ୍ୟଥା ହେଉଛି, ସେ କଥାକୁ ଖୁରତୋଦଂ ବ୍ରଜଭୁବ ଖୁରତୋଦଂ, ଖୁରତୋଦଙ୍କ ଗାଭୀମାନଙ୍କ ଖୁରା ଦ୍ୱାରା ଖୁରାର କ'ଣ ଆକ୍ରମଣ ବୋଲି କୁହାଯାଉଛି, ବା ଖୁରାରେ ଯେଉଁ ଯାଉଛନ୍ତି ଖୁରାର ଯେଉଁ ସ୍ଥାପନ କରୁଛନ୍ତି ପକାଉଛନ୍ତି ଖୁରା, ସେଥିରେ ପୃଥିବୀକୁ ବହୁତ କଷ୍ଟ ହେଉଛି ବ୍ୟଥା ହେଉଛି। ତେଣୁ ଭଗବାନ ସମୟନ, ସେ ପୃଥିବୀର ଯେଉଁ ବ୍ୟଥାକୁ ସମୟନ କହିଲେ ଶାନ୍ତି ପ୍ରାପୟନ, ତାଙ୍କ ପାଦପଦ୍ମ ସ୍ଥାପନ ଦ୍ୱାରା ପୃଥିବୀ ବହୁତ ଶାନ୍ତି ପ୍ରାପ୍ତ ହେଉଛି, ବ୍ୟଥା ତା'ର ଦୂର ହୋଇଯାଉଛି। ବର୍ମ ଧୈର୍ଯ୍ୟ ଗତି, ବର୍ମଣା କହିଲେ ଦେହେନ, ଧୈର୍ଯ୍ୟ କହିଲେ ଗଜ, ତଦ୍ଭତ୍ ଗତିର୍ଯ୍ୟ ଭଗବାନ ଯେଉଁ ଯାଉଛନ୍ତି ଧୈର୍ଯ୍ୟ ଗତି, ବର୍ଷ୍ମ ଧୈର୍ଯ୍ୟ ଗତି, ବର୍ଷ୍ମଣା କହିଲେ ତାଙ୍କ ଶରୀରରେ ଯେଉଁ ଯାଉଛନ୍ତି କିଭଳି ଗତି ସେ କରୁଛନ୍ତି, କିଭଳି ଯାଉଛନ୍ତି ନା ଗଜ ଗଜରାଜ ଭଳି ଯାଉଛନ୍ତି ଭଗବାନ, ଗଜରାଜଙ୍କ ଚାଲି ହେଉଛି ବହୁତ ଅପୂର୍ବ ଚାଲି, ଧୀରେ ଧୀରେ ସେ ଚାଲିବେ, ତେଣୁ ସେଇଭଳି ଭାବରେ ଭଗବାନ ଚାଲୁଛନ୍ତି। ଏବଂ ଇଡ଼ିତ ବେଣୁ, ଇଡ଼ିତ ବେଣୁ କହିଲେ ନିନାଦିତ ବେଣୁ ଇତ୍ୟର୍ଥ, ଭଗବାନ ଯେଉଁ ଯାଉଛନ୍ତି ବେଣୁନାଦ କରି କରିକି ଯାଉଛନ୍ତି ଇଡ଼ିତ ବେଣୁ। ତେଣୁ ଯେତେବେଳେ ବ୍ରଜତି କହିଲେ ଯେତେବେଳେ ଯାଉଛନ୍ତି ଗଚ୍ଛତି, ସେ ସମୟରେ ତେନ ତା ନିମିତ୍ତେନ ସବିଳାସ ବିକ୍ଷଣାର୍ପିତ ମନୋଭାବ ବେଗାହା, ଭଗବାନ କ'ଣ କରୁଛନ୍ତି ନା ସବିଳାସ ବିକ୍ଷଣେନ ବହୁତ ସୁନ୍ଦର ଭାବରେ ଈକ୍ଷଣ କରୁଛନ୍ତି, ଅର୍ପିତ ମନୋଭାବ ବେଗ କାମ ବେଗା ଯାସୁ ତା, ସେଇ ଭଗବାନଙ୍କର ଯେଉଁ ରହିଛି ଦର୍ଶନକୁ ଦେଖି ତାଙ୍କର ମନୋଭାବ ବେଗା, ତାଙ୍କର ମନରେ ସବିଳାସ ବିକ୍ଷଣ ଅର୍ପିତା ମନୋଭାବ ବେଗା କାମ ବେଗ ଯାସୁ ତା, ସେ ରୂପକୁ ଦେଖି କାମଭାବ ଜାହତ ହେଉଛି ବା ପ୍ରେମ ଜାହତ ହେଉଛି। ଭୟଂ କହିଲେ ଆମମାନଙ୍କର ଗୋପାଙ୍ଗନା, କୁଜଗତି କୁଜଗତି କହିଲେ ବୃକ୍ଷ ଭାବ, ଆମେ କ'ଣ ସ୍ଥାବର ହୋଇଯାଉଛୁ ଗତି କରିପାରୁନାହୁଁ ସେ ରୂପ ଦେଖିକରି କୁଜଗତି। ଗମିତା ସତ୍ୟଂ କସ୍ମଳେନ, ତେଣୁ ଆମେ ଯେତେବେଳେ ଯାଉଛୁ ସେ ସମୟରେ ସେ ରୂପ ଯଦି ଦେଖୁଛୁ ସେତେବେଳେ ଆମେ ବୃକ୍ଷଗତି ବୃକ୍ଷଭାବ ସ୍ଥାବର ହୋଇଯାଉ ଚାଲିପାରୁନାହୁଁ କସ୍ମଳେନ ବା ମୋହ ଦ୍ୱାରା। ଏବଂ କବରଂ କହିଲେ କେଶ ବନ୍ଧନ ରହିଛି କବର ଯେଉଁ ବେଣୁ ବାନ୍ଧୁଛନ୍ତି। ଏବଂ ବସନଂ ବା ବସ୍ତ୍ରଂ ବା ସ୍ଖଳିତ ମିତି ନ ବିଦାମ, କବରରେ ଯେଉଁ ରହିଛି ଫୁଲମାଳ ସବୁ ଖସି ପଡ଼ୁଛି ଏବଂ ବସ୍ତ୍ର ସବୁ ଶିଥିଳ ହୋଇଯାଉଛି ଏଇଟାକୁ ଆମେ ଜାଣିପାରୁନାହୁଁ, ମୋହଗ୍ରସ୍ତ ହୋଇଯାଉଛୁ ଭଗବାନଙ୍କୁ ସେ ରୂପ ଦେଖି ଆଉ ଚାଲିପାରୁନାହୁଁ, ସେଠି ସ୍ଥିର ହୋଇଯାଉଛୁ ଯେମିତି ଆଗରୁ କୁହାଯାଇଥିଲା ସେମାନେ ଯେମିତି ନିଦ୍ରିତ ହୋଇଯାଇଛନ୍ତି ବା ଚିତ୍ରପଟ ବିଗ୍ରହ ଭଳି ରହିଛନ୍ତି ସେମାନେ ପଶୁପକ୍ଷୀମାନେ, ଏମାନେ ସବୁ ଏତେ ମୋହଗ୍ରସ୍ତ ହୋଇଯାଇଥିଲେ। ଗୋପୀମାନଙ୍କର ମଧ୍ୟ ଅବସ୍ଥା ସେହିଭଳି ଭାବରେ ମୋହଗ୍ରସ୍ତ ହୋଇଯାଉଛନ୍ତି। ତେଣୁ ଏ ଶ୍ଳୋକରେ କୁହାଯାଉଛି ଶ୍ରୀଦର୍ଶନୀ କହୁଛି ଅସ୍ମାକଂ ତୁ ମୋହ କିଂ ବୃମ ଇତ୍ୟା ହଉ, ସମସ୍ତେ ମୋହ ହୋଇଯାଉଛନ୍ତି ଆମମାନଙ୍କ ମୋହ କଥା କ'ଣ କହିବା, ତେଣୁ ଏଇ ଶ୍ଳୋକଟି କହୁଛନ୍ତି। ଦୁଇଟି ଶ୍ଳୋକ ରହିଛି, ଲଲାମାନି କହିଲେ ଚିହ୍ନାନି, ଯେଉଁ ଚିହ୍ନ ରହିଛି ଅପୂର୍ବ ଚିହ୍ନ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଅଥ ଅନ୍ୟ ଯୁଥସ୍ଥା ସ୍ୱ ସଖୀ ପ୍ରତି ବେଣୁ ହେତୁକଂ ସ୍ୱ ମୋହ ମେବାହୁ, ଆଉ କେତେଜଣ ଗୋପୀ ତାଙ୍କର ଯୁଥରେ ତାଙ୍କ ଦଳରେ ଏସବୁ ଆଲୋଚନା କରୁଛନ୍ତି କେମିତି ଆମେ ନିଜେ ମୋହ ହୋଇଯାଉଛୁ ସେ କଥା ସେ କହୁଛନ୍ତି ଏଇ ଦୁଇଟି ଶ୍ଳୋକରେ। ତେଣୁ ଏଠି କୁହାଯାଉଛି
ଯେ ଶ୍ରୀକୃଷ୍ଣ ଯେତେବେଳେ ଯାଉଛନ୍ତି ବ୍ରଜଭୂମିରେ ଚାଲୁଛନ୍ତି, ସେତେବେଳେ ଯେଉଁ ଗାଭୀମାନଙ୍କର ଖୁରାର ବ୍ୟଥା ଯେଉଁ ପୃଥିବୀ ଅନୁଭବ କରୁଛି, ପ୍ରକୃତରେ ପୃଥିବୀ ସବୁକିଛି ସହାୟ ନିଏ, କିନ୍ତୁ ତଥାପି ଗୋପୀମାନେ ଭାବୁଛନ୍ତି ଏ ଯେଉଁ ଗାଭୀମାନେ ତାଙ୍କର ଖୁରାରେ ଯାଉଛନ୍ତି, ଖୁରା ପକାଉଛନ୍ତି, ଖୁରା ଉପରେ ଟିକିଏ ବ୍ୟଥା ହେଉଥିବ, ତେଣୁ ସେଇ ବ୍ୟଥାକୁ ଖୁରାକ୍ରମଣ ବ୍ୟଥା ଭଗବାନ ପୃଥିବୀର ବ୍ୟଥାକୁ ଅନୁଭବ କରି ତାଙ୍କର ଚରଣାମ୍ବୁଜ ନ୍ୟାସ କରୁଛନ୍ତି, ତାଙ୍କର ପାଦପଦ୍ମକୁ ନ୍ୟାସ କରୁଛନ୍ତି, ପାଦପଦ୍ମ ବହୁତ କୋମଳ ପାଦପଦ୍ମ ନ୍ୟାସ କରୁଛନ୍ତି, ମାନେ ସ୍ଥାପନ କରୁଛନ୍ତି, ଯାହାଦ୍ୱାରା କି ତାଙ୍କର ଯେଉଁ ପୃଥିବୀର ଯେଉଁ ବ୍ୟଥା ସବୁ ଦୂର ହୋଇଯାଉଛି, ବ୍ୟଥା ଦୂର କରିବା ପାଇଁ। କିନ୍ତୁ ବ୍ରଜରମଣୀ ଆମମାନଙ୍କର କ'ଣ ହେଉଛି ନା, ଆମର ଯେଉଁ ମନସି ଯେଉଁ ବ୍ୟଥା ରହିଛି, ତାଙ୍କର ଯେଉଁ ନୟନାମ୍ବୁଜ ନ୍ୟାସ କରି ପୁନଃ ପୁନଃ ଏଇଟାକୁ ଉଦ୍ଦୀପିତ କରୁଛନ୍ତି। ଭଗବାନ ଯେଉଁ ପାଦପଦ୍ମ ସ୍ଥାପନ କରୁଛନ୍ତି, ପୃଥିବୀର ଯେଉଁ ବ୍ୟଥା ରହିଛି ଗାଭୀମାନଙ୍କର ବା ବୃଷଭମାନଙ୍କର ଖୁରାର ଖୁରା ଆକ୍ରମଣ ଜନିତ ବ୍ୟଥାରୁ ସେ ଦୂର ହୋଇଯାଉଛି, ପୃଥିବୀର ବ୍ୟଥା ଦୂର ହୋଇଯାଉଛି। କିନ୍ତୁ ଆମମାନଙ୍କର ଯେଉଁ ବ୍ୟଥା ରହିଛି ମନସିଜ ବ୍ୟଥା, ତାଙ୍କୁ ଦେଖିକରି ଆମେ ତା ବିରହ ଯନ୍ତ୍ରଣା ଆମେ ପାଉଛୁ, ସେଇଟା ଆମର ଦୂର ହେଉନାହିଁ, ବଢ଼ି ବଢ଼ିକା ଯାଉଛି। ମନସିଜ ବ୍ୟଥା ତାଙ୍କର ନୟନାମ୍ବୁଜ ନ୍ୟାସ କରୁଛନ୍ତି, ଯେମିତି ପଦାମ୍ବୁଜକୁ ନ୍ୟାସ କରୁଛନ୍ତି, ସେଇଭଳିଆ ନୟନାମ୍ବୁଜକୁ ନ୍ୟାସ କରୁଛନ୍ତି, ଯେଉଁ ଆମକୁ ଦେଖୁଛନ୍ତି ଈକ୍ଷଣ କରୁଛନ୍ତି, ଆମର ବିରହ ବ୍ୟଥା ଦୂର ହେଉନାହିଁ, ବିରହ ବ୍ୟଥା ବଢ଼ି ବଢ଼ିକା ଯାଉଛି, ଉଦ୍ଦୀପିତ ହେଉଛି। ତେଣୁ ଏହା ଆମର ଲଲାଟର ଫଳ, ଏଇଭଳି ଭାବରେ ଗୋପୀମାନଙ୍କର ମନୋଭାବ, ଏ ଶ୍ଳୋକ ଦୁଇଟିରେ ଏକଥା କୁହାଯାଉଛି। ତେଣୁ ପର ଶ୍ଳୋକରେ କୁହାଯାଉଛି, 18-19 ଶ୍ଳୋକରେ, ମଣିଧର କ୍ୱଚିତ୍ କ୍ୱଚିତ୍ ଆ ଗଣୟଙ୍ଗା ମାଳୟା ଦୈତଗନ୍ଧ ତୁଳସ୍ୟା ପ୍ରଣୟିନୋ ଅନୁଚରସ୍ୟ କଦାଂସେ ପ୍ରକ୍ଷିପନ୍ ଭୁଜ ମଗାୟତ ଯତ୍ର କୋଣିତ ବେଣୁ ରବବଞ୍ଚିତା ବଞ୍ଚିତ ଚିତା କୃଷ୍ଣ ମନ୍ମସତ କୃଷ୍ଣ ଗୃହିଣୀୟ ଗୁଣଗଣାର୍ନମନୁଗତ୍ୟ ହରିଣ୍ୟୋ ଗୋପିକା ଇବ ବିମୁକ୍ତ ଗୁହାସା। ଭଗବାନ କ'ଣ କରୁଛନ୍ତି, ମଣିଧର ମଣିଧର ଭଗବାନ, ଆମେ ଭଗବାନଙ୍କର ଗୁଣଗାନ କରୁଛେ, ଭଗବାନଙ୍କର ନାମ ଜପ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନ ମଧ୍ୟ ଜପ କରୁଛନ୍ତି, ମଣିରେ ଧରିକିରି ମାଳା ଧରିକି ଜପ କରୁଛନ୍ତି। କ'ଣ ନା, କ୍ୱଚିତ୍ ଆଗଣୟନ ଗା ମାଳିରେ ତାଙ୍କର ମଣିମାଳାରେ ଗାଭୀମାନଙ୍କ ନାମ ଜପ କରୁଛନ୍ତି। ମଣିଧର କହିଲେ ମଣି ଗ୍ରତିଥାନ ଗୋ ଗଣାର୍ଥମ ଧରତିଥି ମଣିଧର, ଯେତେବେଳେ ବର୍ତ୍ତମାନ ଫେରିବେ ଗାଭୀମାନେ ଫେରିବେ, ତିନିଟା ବେଳର କଥା, ଅପରାହ୍ନ ତିନିଟା ବେଳର କଥା, ଭଗବାନ ଫେରିବେ ବର୍ତ୍ତମାନ ବ୍ରଜକୁ ଫେରିବେ ବନରୁ, ତେଣୁ ଭଗବାନ ଗଣିଗଣିକିରି ତାଙ୍କୁ ନେଉଛନ୍ତି। ଗାଈମାନେ କାଳେ ରହିଗଲେ କିଏ ରହିଗଲେ, ଭଗବାନ ଚାଲିଯିବେ ସେମାନେ ରହିଯିବେ, ଏଇଥିପାଇଁ ସବୁ ଗଣୁଛନ୍ତି। କିଭଳି ଗଣୁଛନ୍ତି ନା, ମଣିଧର ମଣିଧର କହିଲେ ମଣିନ୍ ଗ୍ରତିତାନ ଗୋ ଗଣାର୍ଥଂ ଧରତିତି ମଣିଧର, ଗାଭୀମାନଙ୍କୁ ଗଣିବା ପାଇଁ ଗୋଟେ ମାଳା ସେ କରିଛନ୍ତି, ମଣିରେ ମାଳା କରିଛନ୍ତି, 108 ମଣି ସେଇ ମଣିରେ ଗୁନ୍ଥା ହେଇଛି ସେଇଟା, ସେ ମାଳା ଗୋ ଗଣାର୍ଥଂ, ଗାଭୀମାନଙ୍କୁ ଗଣିବା ପାଇଁ ସେ ଧାରଣ କରିଛନ୍ତି ଭଗବାନ ମଣିଧର, ସେଥିପାଇଁ ତାଙ୍କୁ କୁହାଯାଉଛି। ତେଣୁ କ୍ୱଚିତ୍ କସ୍ମିଶ୍ଚିତ୍ ଦେଶେ, ଯେତେବେଳେ କେଉଁଠି କେଉଁ ସ୍ଥାନରେ ଦେଖିଲେ ସମସ୍ତେ ଆସିଲେ ବି ଜାଣିପାରିବେ କିଏ ରହିଗଲେ ନାହିଁ, ଏଇଭଳି ଭାବରେ ସେମିତିଆ ସ୍ଥାନ ଦେଖି ସେ କ୍ୱଚିତ୍ ସେଇ ସ୍ଥାନରେ ସେ ଗାହା ଆ ଗଣୟନ, ଗାଭୀମାନଙ୍କୁ ସବୁ ଗଣୁଛନ୍ତି, ହଁ ଏ ଗଲା ସେ ଗଲା ସେ ଗଣୁଛନ୍ତି, ଆ ଗଣେନ ସମନ୍ତାତ୍ ପୂର୍ଣ୍ଣ ଭାବରେ ଗଣୁ, କାରଣ କିଏ ରହିଯିବ, ଗାଈ କିଏ ଗୋଟେ ରହିଯିବ। ତେଣୁ ତଥା ଦୈତଗନ୍ଧ ତୁଳସିଆ, ତାଙ୍କର ଶରୀରରେ ଯେଉଁ ରହିଛି ତୁଳସୀ ମାଳ ଧାରଣ କରିଛନ୍ତି, ଦୈତଗନ୍ଧ ତୁଳସିଆ, ବହୁତ ଆମେ ଗତକାଲି କହିଥିଲୁ ତୁଳସୀର ଯେଉଁ ସୁଗନ୍ଧି ରହିଛି ସବୁ ଫୁଲଠାରୁ ଶ୍ରେଷ୍ଠ ସୁବାସ ସେ ତୁଳସୀର, ତେଣୁ ତୁଳସୀ ମାଳ ଧାରଣ କରିଛନ୍ତି, ପ୍ରିୟ ଗନ୍ଧ ଯୁକ୍ତା ଏହା ତୁଳସିଆ, ସେ ତୁଳସୀରେ ମଧ୍ୟ ସୁବାସ ତାଙ୍କ ପାଖକୁ ଆସୁଛି, ପ୍ରିୟଗନ୍ଧ ଯୁକ୍ତୟା। ଏଣୁ ଏଇଭଳି ଭାବରେ ସେ ମାଳାରେ, ମଣିମାଳାରେ ମାଳୟା କ'ଣ କରୁଛନ୍ତି, ପ୍ରଣୟିନ ଅନୁଚରସ୍ୟ ଅଂଶେ, ଭଗବାନଙ୍କର ନିଜ ଜନ ଯେଉଁ ରହିଛନ୍ତି ସୁବଳ ସୁଦାମ ଇତ୍ୟାଦି ଅନୁଚର, ପ୍ରଣୟିନ ଅତି ପ୍ରିୟ ଅନୁଚର ବା ତାଙ୍କ ସାଙ୍ଗରେ ଯେଉଁମାନେ ରହୁଛନ୍ତି, ତାଙ୍କର ଅଂଶେ କହିଲେ ତାଙ୍କର ସ୍କନ୍ଧରେ, ତାଙ୍କ ସ୍କନ୍ଧରେ କ'ଣ କରୁଛନ୍ତି ନା ଭୁଜଂ ତାଙ୍କର ବାହୁ, ଜଣେ ଆଚାର୍ଯ୍ୟ କହିଛନ୍ତି ବାମ ବାହୁ, ବାମ ବାହୁ ପ୍ରକ୍ଷିପନ, ପ୍ରକ୍ଷିପନ କହିଲେ ସ୍ଥାପନ ରଖିକିରି, ବାମ ବାହୁ ରଖିକିରି ସେ ଗଣୁଛନ୍ତି। ଏବଂ ଯତ୍ର କଦା ଯେତେବେଳେ କେତେବେଳେ କେତେବେଳେ ସେ କ'ଣ କରୁଛନ୍ତି ନା ଅଗାୟତ ବେଣୁରେ ମଧ୍ୟ ଗାନ କରୁଛନ୍ତି, ଗାନ କରୁଛି ସ୍ମ ତଦା କୌଣୀ ତ ବେଣୁରବ ବଞ୍ଚିତ ଚିତାହା। ତେଣୁ ଏଇ ଯେଉଁ ବେଣୁରବ କରୁଛନ୍ତି, ବେଣୁ ଗାନ କରୁଛନ୍ତି, ସେହି ସମୟରେ କ'ଣ ହେଉଛି ନା କୌଣୀ ତ ବେଣୁରେ ରବେଣ ବଞ୍ଚିତାନି ଅପହୃତାନି ଚିତାନି ମନାଂସି ଯାସାଙ୍କା। ଏଇ ଯେଉଁ ଏମାନଙ୍କ କଥା କୁହାଯିବ, ହରିଣୀମାନଙ୍କ କଥା କୁହାଯିବ, ଏମାନେ ଶୁଣିକିରି ସେ ବେଣୁଧ୍ୱନି ଶୁଣିକିରି ତାଙ୍କର ମନ ହରଣ ହୋଇଯାଉଛି, ମନ ଅପହୃତ ହୋଇଯାଉଛି, ଏଭଳି ବେଣୁ ରାଗ ରହିଛି। ତେଣୁ କୃଷ୍ଣ ଗୃହିଣୀୟ, କୃଷ୍ଣ ଗୃହିଣୀୟ କହିଲେ ଯେଉଁ ହରିଣୀମାନେ, ହରିଣର ଗୋଟିଏ ନାମ ହେଉଛି କୃଷ୍ଣ ସାର, ତେଣୁ ତାଙ୍କର ଗୃହିଣୀ ତାଙ୍କର ପତ୍ନୀ ଯେଉଁ ରହିଛନ୍ତି କୃଷ୍ଣ ଗୃହିଣୀୟ ବୋଲି କୁହାଯାଉଛି, କୃଷ୍ଣ ସାରାଙ୍ଗନାହା ସେମାନେ ହରିଣିଆ, ଏମାନେ ସବୁ କ'ଣ କରୁଛନ୍ତି ନା ଗୁଣ ଗଣାର୍ଣ୍ଣବଂ, ଭଗବାନ ହେଉଛନ୍ତି ଗୁଣର ସାଗର, ଗୁଣ ଗଣାର୍ଣ୍ଣବଂ, ଗୁଣା ଗଣାର୍ଣ୍ଣବଂ ଗୁଣ ସମୁଦ୍ରମ କୃଷ୍ଣ ଅନୁଗତ୍ୟ, ତାଙ୍କର ଅନୁଗତ ହୋଇଯାଉଛନ୍ତି ପ୍ରାପ୍ୟ। ବିମୁକ୍ତ ଗୃହାଶା ସେମାନେ ଘରକୁ ଭୁଲି ଯାଉଛନ୍ତି, ମୋତେ ଫେରିବାକୁ ପଡ଼ିବ, ଘରକୁ ଯିବାକୁ ପଡ଼ିବ, ମୋର ଘରେ ମୋର ପତି ଅଛନ୍ତି, ପିଲାମାନେ ଅଛନ୍ତି, ଏସବୁ କଥା ଭୁଲି ଯାଉଛନ୍ତି। ବିମୁକ୍ତ ଗୃହାଶା ଯାହା ବି ତା ଗୋପିକା ଇବ କୃଷ୍ଣ, ଗୋପିକା ମାନେ ସେଇ ଗୋପୀମାନେ କହୁଛନ୍ତି କଥା, ଗୋପିକା ଗୋପୀମାନେ ଯେମିତି ତାଙ୍କ ଗୃହକୁ ଭୁଲି ଯାଇ ଗୃହ ଆଶା ଭୁଲି ଯାଇଛନ୍ତି, ଗୃହପତି ଆଶା ନାହିଁ ତାଙ୍କର, ସାଧାରଣତଃ ଲୋକମାନେ ଗୃହ ବିଷୟରେ ଚିନ୍ତା କରନ୍ତି, ସବୁବେଳ ପାଇଁ ଚିନ୍ତା କରୁଥିବେ କେମିତି କ'ଣ କରିବା, କେମିତି କ'ଣ କରିବା, ଏମିତି କରିବା, ସେମିତି କରିବା, ଏ ଗୃହ ଆଶା, କିନ୍ତୁ ତାଙ୍କର କୌଣସି ଗୋପୀମାନଙ୍କର କୌଣସି ଗୃହ ଆଶା ନାହିଁ, ଗୃହ ବିଷୟରେ ଚିନ୍ତା ନାହିଁ ତାଙ୍କର। ଆଜି ହରିଣୀମାନେ ମଧ୍ୟ ସେହିଭଳି ଭାବରେ ସେ ଅନୁଭବ କରୁଛନ୍ତି, ଗୋପିକାମାନେ ତାଙ୍କର ମଧ୍ୟ ବିମୁକ୍ତ ଗୃହ ଆଶା, ଗୃହ ଆଶା ସବୁ ତ୍ୟାଗ କରିଦେଇଛନ୍ତି ସେମାନେ। ଏବ ଅନ୍ୱସତ, ଅନ୍ୱସତ କହିଲେ ଅନ୍ୱାସତ ନ ନିବର୍ତ୍ତନ୍ତ ଇତ୍ୟର୍ଥ, ସେମାନେ ଘରକୁ ଯିବା ପାଇଁ ଚିନ୍ତା କରୁନାହାନ୍ତି, ଘରକୁ ଫେରିବୁ ଆମେ, ଭଗବାନ ସାଙ୍ଗରେ ଚାଲୁଛନ୍ତି ସେ ହରିଣୀମାନେ, କୃଷ୍ଣ ଗୃହିଣୀ ବୋଲି କୁହାଯାଉଛି। ତେଣୁ ଏ ଶ୍ଳୋକରେ କୁହାଯାଉଛି ଗୋଷ୍ଠ ସ୍ଥାନାଂ ଶ୍ୱେଷାଂ ମୋହମିବ ବନସ୍ଥାନାଂ ମୃଗିଣା ବେଣୁ ହେତୁକଂ ମୋହ ମାହୁ। ଗୋଷ୍ଠ ସ୍ଥାନା ସ୍ୱେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଗୋଷ୍ଠ ସ୍ଥାନାଂ ଶ୍ୱେଷାଂ ମୋହମିବ, ଗୋଷ୍ଠରେ ଯେଉଁ ଭଗବାନ ଯେଉଁ ବେଣୁବାଦନ କରୁଛନ୍ତି ସେଥିରେ ମୋହ ହୋଇକିରି ବନସ୍ଥାନାଂ ମୃଗିଣାଂ, ବଣରେ ସେମାନେ ରହୁଛନ୍ତି ମୃଗୀମାନେ, ମୃଗିଣୀମାନେ ବନରେ ରହୁଛନ୍ତି, କିନ୍ତୁ ସେମାନଙ୍କର ମଧ୍ୟ ମୋହ ଆସିଯାଉଛି ସେଇଟା କୁହାଯାଉଛି। ଏ ଯେଉଁ ଗୋପୀ ଯେଉଁ ଗାଭୀମାନଙ୍କର ସବୁ ନାମ ସବୁ ନେଉଛନ୍ତି ଏଠି ବର୍ଣ୍ଣନା କରାଯିବ, ବିଭିନ୍ନ ପ୍ରକାର ଗାଭୀ ସବୁ ରହିଛନ୍ତି, ସେ ଗଣୁଛନ୍ତି ଶହେ ଆଠ କରି ଗଣୁଛନ୍ତି, କିଭଳି ଗଣୁଛନ୍ତି ମଣିଧର ଗଣନା କେମିତି ହେଉଛି, ତାଙ୍କର ନା ପ୍ରଥମେ ଶୁକ୍ଳ ରକ୍ତ ଶ୍ୟାମ ଆଉ ପିତ, ଏଇ ଚାରି ପ୍ରକାର ଓଡ଼ିଆରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଏଇଟା କୁହାଯାଇଛି, ଜୀବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ସବୁ ଆଚାର୍ଯ୍ୟମାନେ ଏଇଟା କହୁଛନ୍ତି। ଅପରାହ୍ନରେ ଶ୍ରୀକୃଷ୍ଣ ସ୍ୱୟଂ ନବବସ୍ତ୍ର ପରିଧାନ କରି ଗାଈମାନଙ୍କୁ ଫେରାଇ ଆଣିବା ପାଇଁ ଆହ୍ୱାନ କରିବାକୁ ବାହାରି ପଡ଼ନ୍ତି। ବୃନ୍ଦାବନ ଦିବ୍ୟ ଗାଭୀମାନଙ୍କ ସମ୍ପର୍କରେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ନିମ୍ନୋକ୍ତ ତଥ୍ୟାଦି ପ୍ରଦାନ କରିଛନ୍ତି, ଶ୍ୱେତ ରକ୍ତ ଶ୍ୟାମ ଓ ପିତ ଏହି ଚାରିବର୍ଣ୍ଣ ଅନୁସାରେ ଗାଭୀମାନଙ୍କର 25 ବିଭାଗ ଥିଲା, ଚାରି ଚାରି ଭାଗରେ 25 ଲେଖା ବିଭାଗ ପୁଣି ହୋଇଛି, ଶ୍ୱେତବର୍ଣ୍ଣର 25 ବିଭାଗ, ରକ୍ତବର୍ଣ୍ଣର 25, ଶ୍ୟାମବର୍ଣ୍ଣର 25, ପିତବର୍ଣ୍ଣର 25, ଏଭଳି ଭାବରେ ତାଙ୍କ ଭିତରେ ପୁଣି ବଣ୍ଟନ କରାଯାଇଥିଲା, ଉପବିଭାଗ ସବୁ ଥିଲା। ଆହୁରି ଆଠଟି ଶ୍ରେଣୀର ଗାଈ ଥିଲେ, ଯେଉଁମାନେ ଚନ୍ଦନ ତିଳକ ପରି ଚିତ୍ରିତ କିମ୍ବା କାହାରି କାହାରି ମଥା ମୃଦଙ୍ଗ ଆକାରର ଥିଲା। ଏଭଳି ଭାବରେ ଏ ଶରୀରର ବର୍ଣ୍ଣ ଅନୁସାରେ ଚାରି ପ୍ରକାର ଥିଲେ, ତାଙ୍କୁ ପୁଣି ପଚିଶ ଭାଗରେ ବିଭକ୍ତ କରାଯାଇଥିଲା। ପୁଣି ଆଠ ଆଠ ଥିଲେ, ଯେଉଁମାନଙ୍କର କିଏ ଚନ୍ଦନ ଧାରଣ କରିଥିଲେ, କିଏ ତିଳକ ଧାରଣ କରିଥିଲେ, କିଏ ମଧ୍ୟ କାହାର ମଥା ମୃଦଙ୍ଗ ଭଳି ଆକାରର ଥିଲା। ଏଇଭଳିଆ ବିଭିନ୍ନ ଶହେ ଆଠ ବର୍ଣ୍ଣ ଓ ଆକାର ବୈଶିଷ୍ଟ୍ୟ ଯୋଗୁଁ ଏହି ଶହେ ଆଠ ପ୍ରକାର ଗାଭୀଙ୍କୁ ଗଣନା କରିବା ପାଇଁ ଶ୍ରୀକୃଷ୍ଣ ଶହେ ଆଠ ରତ୍ନ ଗଠିତ ମାଳା ବ୍ୟବହାର କରନ୍ତି। ଆମେ ଯେମିତି ଶହେ ଆଠ ଜପ କରୁଛେ ଶହେ ମାଳାରେ, ଭଗବାନ ମଧ୍ୟ ମଣିମାଳାରେ ସେହିଭଳି ଭାବରେ ଶହେ ଆଠଟି ମଣି ରଖିଛନ୍ତି, ଜପୁଥିଲେ ସବୁ ଗୋଟି ଗୋଟି କରି ଜପୁଥିଲେ। ଏହିପରି ଭାବରେ କୃଷ୍ଣ ଯେତେବେଳେ ଗାଭୀମାନଙ୍କୁ ଡାକନ୍ତି ହେ ଧବଳି, ଶୁକ୍ଳବର୍ଣ୍ଣର ଗାଭୀର ନାମ, ସେତେବେଳେ ସମସ୍ତ ଶୁକ୍ଳବର୍ଣ୍ଣ ଶ୍ରେଣୀର ଗାଭୀମାନେ ଆସିଯାଉଥିଲେ। ଧବଳି ଡାକିଲା ମାନେ ସବୁ ଆସି ପହଞ୍ଚିଗଲେ, ଗଣି ଦେଉଥିଲେ ଶହେ ଆଠ ହୋଇଗଲା। ରକ୍ତବର୍ଣ୍ଣର ଗାଭୀମାନଙ୍କର ନାମ ଥିଲା ଆରୁଣୀ, କୁଙ୍କୁମ, ସରସ୍ୱତୀ ଇତ୍ୟାଦି। ଶ୍ୟାମବର୍ଣ୍ଣର ଗାଭୀମାନଙ୍କର ନାମ ଥିଲା ଶ୍ୟାମଳା, ଧୂମଳା, ଯମୁନା ଇତ୍ୟାଦି। ଏବଂ ପୀତବର୍ଣ୍ଣର ଗାଭୀମାନଙ୍କର ନାମ ଥିଲା ପୀତା, ପିଙ୍ଗଳା, ହରିତାଳିକା ଇତ୍ୟାଦି। ସବୁ ଶହେ ଆଠ କରିକି ଯାଉଛନ୍ତି, ସେ ଗଣୁଛନ୍ତି ଏକ ଦୁଇ ତିନି ଚାରି ଗଣି ଗାଭୀମାନଙ୍କର ନାମ ଅନୁସାରେ ଗଣୁଥାନ୍ତି ମାଳା। କପାଳରେ ତିଳକ ଚିହ୍ନିତ ଶ୍ରେଣୀର ଗାଭୀମାନଙ୍କୁ ଡକାଯାଏ ଚିତ୍ରିତା, ଚିତ୍ର ତିଳକା, ଦୀର୍ଘ ତିଳକା ଏବଂ ତିର୍ଯ୍ୟକ ତିଳକା ଇତ୍ୟାଦି। ସେହିଭଳି ମୃଦଙ୍ଗମୁଖୀ, ସିଂହମୁଖୀ ଇତ୍ୟାଦି ନାମରେ ମଧ୍ୟ ପରିଚିତ ଆହୁରି ଗାଭୀମାନଙ୍କର ଶ୍ରେଣୀ ରହିଛି। ଏଇଭଳି ଭାବରେ ଶହେ ଆଠ ଲେଖା ହିସାବ କରିକି ସେ ସବୁ ନେଇକରି ଯାଆନ୍ତି, ବ୍ରଜକୁ ଫେରିଲା ବେଳେ ସବୁ ଗଣିକିରି ଯାଆନ୍ତି। ଏହିପରି ଭାବରେ ସେମାନଙ୍କ ନାମ ଧରି ଡକା ହେଲେ ଗାଭୀମାନେ ଆଗେଇ ଆସୁଥିଲେ। ଆଉ କୃଷ୍ଣ ଭାବୁଥିଲେ ଯେ ବଣରୁ ସେମାନଙ୍କୁ ଫେରାଇ ନେଇଯିବା ସମୟରେ କାହାରିକୁ ଭୁଲିଯିବା ଉଚିତ ନୁହେଁ, ତେଣୁ ସେ ତାଙ୍କ ମଣିମାଳାରେ ସେମାନଙ୍କୁ ଗଣନା କରୁଥିଲେ, ମଣିମାଳାରେ ସବୁ ଗଣୁଥିଲେ। ଜଣେ କ'ଣ ପ୍ରଣୟୀ ଅନୁଚର, ଜଣେ ନିଜର ଅତ୍ୟନ୍ତ ପ୍ରିୟ ସୁବଳ ଶ୍ରୀଦାମ ଇତ୍ୟାଦି, ତାଙ୍କର କାନ୍ଧରେ ହାତ ଦେଇକି, ବାମ ହାତ ଦେଇକରି ଭଗବାନ ବେଣୁନାଥ କରୁଛନ୍ତି। ଏବଂ ମାଳାରେ ମଣିରେ ମାଳାରେ ମଧ୍ୟ ଗଣୁଛନ୍ତି, ଗାଭୀମାନଙ୍କୁ ଗଣୁଛନ୍ତି, ଗଣି ଗଣିକିରି ସବୁ ନେଉଛନ୍ତି, ବ୍ରଜକୁ ନେବେ ବର୍ତ୍ତମାନ। ଏଇଭଳି ଭାବରେ ଅପରାହ୍ନ ତିନିଟା ବେଳର କଥା, ଭଗବାନ ଫେରିବେ ବର୍ତ୍ତମାନ, ବନ ଗୋଚାରଣରୁ ବର୍ତ୍ତମାନ ଫେରିବେ, ଗାଭୀମାନଙ୍କୁ ଫେରାଇ ଆଣୁଛନ୍ତି। ତେଣୁ ବାର ଶ୍ଲୋକରେ କୋଡ଼ିଏ ଏକୋଇଶ ଶ୍ଲୋକରେ କୁହାଯାଉଛି, କୁନ୍ଦଦାମ କୃତ କୌତୁକ ବେଶୋ ଗୋପ ଗୋଧନ ବୃତ ଯମୁନାୟାମ ନନ୍ଦ ସୁନୂରନ ଘେତ ଭବତ୍ସୁ ନର୍ମଦ ପ୍ରଣୟିନାଂ ବିଜହାର ମନ୍ଦ ବାୟୁ ରୂପ ବାତ୍ୟନୁକୂଳଂ ମାନୟନ୍ମଳ ୟଜସ୍ପର୍ଶେନ ବନ୍ଦିନ ସମୁପ ଦେବଗଣା ଯେ ବାଦ ଗୀତ ବଳି ଭି ପରିଭ୍ରୁ। ଏଇଟା ହେଉଛି ପୁଣି ଗୋପୀମାନେ ଆସି ପହଞ୍ଚି ଯାଉଛନ୍ତି, ଆସିବା ସମୟ ହୋଇଗଲା, ଭଗବାନଙ୍କୁ ଦର୍ଶନ ମିଳିବ, ସେଥିପାଇଁ କୌଣସି ଛଳରେ ଆସି ପହଞ୍ଚି ଯାଉଛନ୍ତି, ନନ୍ଦାଳରେ ଆସି ପହଞ୍ଚି ଯାଉଛନ୍ତି, ଯଶୋଦାଙ୍କ ସହିତ କଥା ହେଉଛନ୍ତି। ସମୟ ହୋଇଗଲା ବର୍ତ୍ତମାନ ଫେରିବା ସମୟ, କୃଷ୍ଣ ଫେରିବେ, ତାଙ୍କୁ ଦର୍ଶନ ମିଳିବ, ତେଣୁ ସେହି ବାହାନାରେ ସେ ଆସି ପହଞ୍ଚି ଯାଉଛନ୍ତି, ଗୋଟେ ବାହାନା କରିକିରି ଆସି ପହଞ୍ଚି ଯାଉଛନ୍ତି ଯଶୋଦାଙ୍କ ପାଖରେ। ତାଙ୍କୁ ବର୍ତ୍ତମାନ କଥା କହିବେ ଯଶୋଦାଙ୍କ, କୃଷ୍ଣଙ୍କର ଗୁଣଗାନ କରିବେ, ଆଉ ପୂର୍ବରୁ ତ ସବୁ ବର୍ଣ୍ଣନା କରାଯାଇଥିଲା। ପୁଣି ମଧ୍ୟ ଏହି ସମୟ ଆସିଗଲା, ବର୍ତ୍ତମାନ ଫେରିବେ ସିଏ, ତେଣୁ ତାଙ୍କର ଦର୍ଶନ ମିଳିଯିବ, ଏହି ଇଚ୍ଛାରେ ଆସି ପହଞ୍ଚି ଯାଉଛନ୍ତି। ତେଣୁ କେତେଜଣ ଗୋପୀ ଏଇଭଳି ଭାବରେ ଯଶୋଦାଙ୍କୁ କହୁଛନ୍ତି। କୋଡ଼ିଏ ଏକୋଇଶ କୁହାହେଉଛି, ଅନଘେ ଅନଘେ କହିଲେ ଶୁଦ୍ଧଶୀଳେ ହେ ଯଶୋଦେ, ଅନଘେ ପାପ, ଅଘ କହିଲେ ପାପ, ପାପ ଶୂନ୍ୟ, ଯଶୋଦାଙ୍କର ଆଉ ପାପ କଥା ଆସିବ କି? ଏଠି କହୁଛି ଶୁଦ୍ଧ, ଶୁଦ୍ଧ ସିଏ, ଶୁଦ୍ଧଶୀଳ ଯଶୋଦେ, ତବ ବତ୍ସ, ତବ ବତ୍ସ କହିଲେ ତବ ପୁତ୍ର, ନନ୍ଦସୁନୁ, ନନ୍ଦରାଜାଙ୍କ ପୁତ୍ର ଯିଏ ତବ ପୁତ୍ର ମଧ୍ୟ ନନ୍ଦସୁନୁ ଶ୍ରୀକୃଷ୍ଣ, କୁନ୍ଦ ଦାମ କୃତ କୌତୁକ ବେଶ, ବର୍ତ୍ତମାନ ଫେରିଲା ବେଳେ ଆଉ ଗୋଟେ ବେଶରେ ସେ ଫେରୁଛନ୍ତି, ଆଉ ଗୋଟେ ବେଶ ଧାରଣ କରିଛନ୍ତି। କୁନ୍ଦ ଦାମ କୃତ कुंद दामाभिकृत कौतुकेन उत्सवेन वेश अलंकार जेन स फेरवा समय आउ गोटे वेश धारण करछंती कुंद माला धारण करछंती एवं कौतुकेन बा उत्सव बहुत आनंदर पर्सन फेरुछंती से अलंकार मध्ये धारण करछंती सेबुल भावरे गोप गोधन वृत गोपमानक सहित गोधन सहित गाभीमानक सहित वृत होइकरी तांग भीतर रही भगवान फेरुछंती प्रणयिनां कहले प्रियानां निजर प्रिय व्यक्ति मानकर नर्मद व्यक्ति मान सहित सांग बाड़क मान सहित नर्मद कहटे डेरी हो जाऊँ जशोदा चिंता कर कहीं डेरी है तेणु गोपी मैंने यही भाव में कहते बर्तमान फेरी आसवे कि बर्तमान से टी सांग बाड़क मान सहित हसखुशी हो नर्मद नर्मद कहले हर्षद स्वन हसखुशी होटा तमसा चलती जमुना आयान बर्तमान जमुना कूल आसी पहुँची गले जमुना आयान जदा बीजहार से क्रीड़ा चलती बर्तमान हसखुशी होती बर्तमान क्रीड़ती स्म तदा मंद वायु मलयज स्पर्शेन धीर समीर बहुची धीरे धीरे समीर वायु बहुची एवं मलयज स्पर्शेन से बाहु वायु बहुत सुगंधित चंदन चंदन स्पर्श करी चंदन वायु चंदन मलयज वायु मलय चंदन भली सुभाषित होती से वायु मलयज से चंदन सेव सुरभि शीतलश्च ज स्पर्श तेन वायुर ये हूँ श्रेष्ठता जे धीर वायु हो जोर बहु नुभाषित थी शीतल थे सीटा उत्कृष्ट वायु भगवान पर वायु सेवारे लगोसन निजी सेवारे लगोसन भगवान स्पर्श करोसन ये वायु तेणु मानयन मानयन कह तं कृष्ण पूजयन ये वायुदेवता भगवान को पूजा कर अनुकूल यथा तथा अनुकूल पवन दौंती उपवाती उपवाती कहले विजयति अपिच जमती पंखा दौंती भगवान को पंखा दौंती आमर मध्य से भगवान नेचुरल फैन करम भगवान पर जो भाई आमपाई कर मझेरे मझेरे सब पवन आसुव खरा दिन है ठंडा पवन आसुव फैन लगे जमी पवन होटा नेचुरल पवन आसुव पवन आस गोटे गोटे जगार जो रही पवन सब दिवे दिए से जगार पहुँचले जमी पवन आसूँ नेचुरल फैन लगी भगवान कर नेचुरल फैन तेणु अनुकूल वायु हूँ विजयती मान जमी बिचणा जो पंखा दौंती तेणु उपदेवगणा उपदेवगणा कहले गंधर्वादी गणा गंधर्व मैंने आसी पहुँचिक कौन कर बंदीन तावका संत अन्य मानने कौन भगवान गुणगान कर बाद्य गीत बड़ी भी बाद्यादि भी सम्मान गंधर्व इत्यादि से बाद्य गीत सब बाद्य वादन करी गीत गान करी भगवान को आनंद प्रदान कर गंधर्व मैंने गोपवेश आसी से सब लीला करेरी होशोदा चिंता करना तुम अनघे तुम कौन सी दोष ना तुम कौन पाप ना तेणु तुम पुत्र कौन असुविधा हम ना तुम पुत्र फेरी आसवे सुस्थर फेरी आसवे बेस चिंता करना कौन चिंता करना से आसन खुशी अच्छा वेणुनाथ करशोदा को सांत्वना दौंती माँ जशोदा गोटे क्षण भगवान विरह से कृष्ण विरह से पुत्र विरह से गोटे क्षण सही पार ना सीए तेणु तक सांत्वना दौंस गोपी मैंने यही भाव में उपचार द्वारा से मैंने बाद्य गीति भी तम कह कृष्ण को परिब्रुह चारिपटे घेरिक रही उपासना करण तेणु एटी जीव गोस्वामी कहते जो गोपी मैंने पुनराय ब्रजराणी माँ जशोदा अगणारे उपस्थित होती सारा दिन गोचारण और विहार कर कृष्ण वृंदावन को फेरी आसवा वर्णना कर माँ जशोदा को अनुप्राणित करने को चेष्टा कर तेणु एटी सब विभिन्न प्रकार देव गंधर्व माने आसि भगवान को आनंद प्रदान करने सब गीत बाद्य सब गान करदन कर तेणु अनघे कहार उद्देश्य विश्वनाथ चक्रवर्ती ठाकुर कहते जे तुमर पूर्व जन्म रे अथवा यही जन्म रे कौन सी पाप ना से तुम पुत्र कौन सी अनिष्ट हम ना तुम किसी पाप थी तुम पुत्र अनिष्ट होता से तुम चिंता कर तुमर तुम अनघ तुम कौन सी पाप ना तुम पुत्र किसी असुविधा हम ना तेणु चिंता करना पुपाई ये भाव सांत्वना दौरान विलंब हो जाए डेरी होगा से भाव में जशोदा चिंताशील हो जाऊँच गोपी मैंने आश्वासन दौरान तेणु सामान्य किसी विलंब हो कहीं से मैंने कृष्ण तर सांग बाड़क मान सहित बर्तमान थट्टा परिहास कर क्रीड़ा कर खेलाखेली चलती से डेरी हो जाने आँची जी बर्तमान कौन भय ना असुराधी कौन से अनिष्ट कौन से आशंकार भय ना कारण तुम अनघ तुम कौन से पाप ना तेनाली भाव माँ जशोदा को सांत्वना दौरान तेणु तापर श्लोक कह बैश तेईस वत्सलो ब्रज गांजगाध्रो वंद्यमान चरण पथि बृंधे कृष्ण गोधान मुपे दीनाते गीत वेणुरनुगेड़ित कीर्ति उत्सव समरुचापि दृशीना उन्नयन खुरराज सुरीतस्त दिशयति सुहृदशिष देवकी जठर भुरूढ़राज वत्सलो ब्रज गवा ए जत जस्मात से कहते जे जत जस्मात अगध्र अगध्र कहले अग अग हले जे गति करे ना स्थावर अग अध्र जे धारण करते अगम कहले गोवर्धन पर्वतं धरति इति अगध्र अतः जो गोवर्धन धारण कर कृष्ण ब्रज गवांग ब्रजनी बद्धानां गवांग अनुकंप्या नाम अस्माकं इत्यर्थ ब्रज गवा गोपी मैंने निजकू गाभी सहित तुलना करज गवा आम बंदी हो रही बर्तमान से आमको आसी आनंद प्रदान करे तेना ब्रज गवांग शब्द व्यवहार कर वत्सल जमी गाई तार वत्सापी बहुत तार बहुत प्रति वत्सल होता है ताप्रति बहुत प्रेम रही थाए से भाव में पथि वृद्धे जो कृष्ण आसुंच बाटे सब रही सब प्रणाम कृष्ण को पथि वृद्धे वृद्धे कहले ब्रह्मा देवी ब्रह्मा समस्त आस प्रणाम कर तेणु डेरी हो चढ़ पलैस कि पी किसी आशीष देकर जी ना तेणु डेरी हो चिंता करना पति वृद्धि ब्रह्मादेवी वंद्यमान चरण समस्ते चरण को वंदना प्रार्थना आराध्य मान पाद पद्म सह आराधना कर वंदना कर स्तुति दिनांते दिनांते कहले सायं वर्तमान फेरिबे भगवान वर्तमान कृष्ण गोधन सब सब समस्त गाभी मान को आणिक उपह्य एकीकृत एक गोटे स्थान कर फेर एवं गीत वेणु कहले गीतुक्त वेणु जस्य स तथा वेणुनाद कर भगवान अनुगेड़ित कीर्ति अनुगेड़ित कीर्ति कहले अनुगयी कहले अनुचरे ईडिता स्तुता कीर्ति जस्य स तांकर सब बंधु मैंने सांग मैंने गुणगान कर अनुगेड़ित कीर्ति भगवान अनंत गुण रही तेमु देवकी जठर भू देवकी जठर भू शब्द व्यवहार कर जशोदा गर्भजात आम आउ थे कही जशोदा आ गोटे नाम हो देवकी तेणु ये जशोदा गर्भजात कृष्ण ये स उड़ुराज ये स उड़ुराज ये हूँ उड़ुराज ଉଡ଼ରାଜ କହିଲେ କ'ଣ ନା ଚନ୍ଦ୍ର ସ୍ୱରୂପ ଉଡ଼ରାଜ ନକ୍ଷତ୍ରମାନଙ୍କ ରାଜା ଚନ୍ଦ୍ର ଭଗବତ ଗୀତାରେ ଭଗବାନ କହିଲେ ନକ୍ଷତ୍ରାଣ ଅହମ୍ ଶଶି ସେହି କୃଷ୍ଣ ବର୍ତ୍ତମାନ ଶ୍ରମରୁଚା ଶ୍ରମରୁଚା କହିଲେ ଶ୍ରମଯୁକ୍ତ ୟା କାନ୍ତିଆ ପରିଶ୍ରମ କରି ଫେରୁଛନ୍ତି ତେଣୁ ଶ୍ରମରୁଚା ବହୁତ ସୁନ୍ଦର ଦେଖାଯାଉଛନ୍ତି ଶ୍ରମରୁଚା କାନ୍ତିଆ ଅପି ଦୃଶିନାଂ ନେତ୍ରାଣାମ ତାଙ୍କର ରୂପ ଏହିଭଳି ଭାବରେ ବହୁତ ସୁନ୍ଦର ମନୋରମ ଦେଖାଯାଉଛି ଉତ୍ସବଂ ଉତ୍ସବଂ କହିଲେ ଆନନ୍ଦରେ ଫେରୁଛନ୍ତି ଭଗବାନ ଉନ୍ନୟନ ଉଚ୍ଚେଇ ପ୍ରାପୟନ ଆନନ୍ଦ ବର୍ଦ୍ଧନ କରୁଛନ୍ତି ଖୁର ରଜ ଚୁରିତ ଶ୍ରକ୍ ଖୁର ରଜ ଚୁରି ଖୁର ରଜଭି ଖୁର ଚିତେଇ ଧୂଳି ପଟଳେଇ ଛୁରିତା ରଞ୍ଜିତା ଶ୍ରକ୍ ଯଶସ ଯେଉଁ ବନମାଳା ଧାରଣ କରିଛନ୍ତି ଗାଭୀମାନଙ୍କର ଖୁରରୁ ଯେଉଁ ଧୂଳି ବାହାରୁଛି ଧୂଳି ଆଠୁଛୁ ସେ ଧୂଳିରେ ଏଇ ମାଳା ସବୁ ଧୂଳି ରଞ୍ଜିତ ହୋଇଯାଇଛି ସୃହୃଦାମ କହିଲେ ଆମମାନଙ୍କୁ ଆଶିଷ ଆମର ମନୋରଥକୁ ଦିତ୍ସେୟା ଦାତୁମ ଇଚ୍ଛା ଏତି ବ୍ରଜଂ ପ୍ରତି ଆଗଚ୍ଛନ୍ତି ଗୋପୀମାନେ ବର୍ତ୍ତମାନ ଭଗବାନ ରୂପ ଦର୍ଶନ କରୁଛନ୍ତି ତାଙ୍କର ଯେଉଁ ବିରହ ଯନ୍ତ୍ରଣା ଥିଲା ବର୍ତ୍ତମାନ ଦୂର ହୋଇଯାଉଛି ଭଗବାନ ରୂପ ଦେଖି ତେଣୁ ଏଠି ଭାବାର୍ଥରେ କୁହାଯାଉଛି ଯେ ଆଚାର୍ଯ୍ୟବର୍ଗଙ୍କ ମତ ଅନୁସାରେ ଏହି ସ୍ଥାନରେ ଗୋପୀମାନେ ସେମାନଙ୍କ ବୃନ୍ଦାବନ ଘରବାଡ଼ି ସେମାନେ କ'ଣ କରୁଛନ୍ତି ବୃନ୍ଦାବନରେ ତାଙ୍କର ଯେଉଁ ଘର ସବୁ ରହିଛି ତାଙ୍କର ଛାତ ଉପରକୁ ପଳାଇଯାଉଛନ୍ତି କକ୍ଷର ଚୂଡ଼ାରେ ଆରୋହଣ କରନ୍ତି ଯାହାଫଳରେ କୃଷ୍ଣ ଯେତେବେଳେ ଘରକୁ ଫେରି ଆସନ୍ତି ଯେପରି ସେମାନେ ତାଙ୍କୁ ଦେଖିପାରିବେ ସମୟ ହୋଇଗଲେ ତାଙ୍କର ଯାହାଙ୍କର ଗୋଟିଏ ମୁହୂର୍ତ୍ତ ତାଙ୍କୁ ଯୁଗ ସତଭଳି ଲାଗୁଥିଲା ଆଜି ବର୍ତ୍ତମାନ ସମୟ ଆସିଗଲା ସେ ଆସିବେ ଫେରିବେ ସେଥିପାଇଁ ସେମାନେ ସବୁ ଛାତ ଉପରକୁ ଉଠି ଦର୍ଶନ କରୁଛନ୍ତି କୃଷ୍ଣଙ୍କୁ ଦର୍ଶନ କରୁଛନ୍ତି ତାଙ୍କୁ ଲାଗୁଛି କିଭଳି କୃଷ୍ଣ ଯେଉଁ ଆସୁଛନ୍ତି ଯେମିତି ଖରାଦିନେ ଭୀଷଣ ଗ୍ରୀଷ୍ମ ସହିଥିବା ଲୋକମାନେ ରାତ୍ରିରେ ଚନ୍ଦ୍ରର କିରଣ ଶୀତଳତା ପ୍ରାପ୍ତ ହୁଅନ୍ତି ସେଇଭଳି ଭାବରେ ତାଙ୍କୁ ଲାଗୁଛି ଭଗବାନଙ୍କ ରୂପକୁ ଦେଖି କୃଷ୍ଣଙ୍କ ରୂପକୁ ଦେଖି ତେଣୁ ତାଙ୍କ ପୁତ୍ର ଫେରି ଆସିବା ବ୍ୟାପାରରେ ମା' ଯଶୋଦା ଅତ୍ୟନ୍ତ ଉଦ୍ବିଗ୍ନ ରହୁଥିଲେ ଆଉ ତେଣୁ କୃଷ୍ଣ କେତେବେଳେ ଆସିବେ ତାହା ଗୃହ ଚୂଡ଼ାକୁ ଉଠି ଦେଖିବା ପାଇଁ ସୁନ୍ଦରୀ ଯୁବତୀ ଗୋପୀମାନଙ୍କ ମଧ୍ୟରେ ଦୀର୍ଘାଙ୍ଗୀ ଗୋପୀଙ୍କୁ ସେ ତାଙ୍କ ପାଖକୁ ଆଣିଥିଲେ ମା' ଯଶୋଦା ମଧ୍ୟ ସେଭଳି ଭାବରେ ବ୍ୟସ୍ତ ହେଉଛନ୍ତି ତେଣୁ ଯିଏ ଟିକିଏ ବେଶୀ ଉଚ୍ଚତା ଅଛି ଯେଉଁ ଗୋପୀଙ୍କର ତାଙ୍କୁ ପାଖକୁ ଆଣିଥିଲେ ଏଠାରେ ବୁଝାଯାଉଛି ଯେ ପଥ ମଧ୍ୟରେ ମହାନ ଦେବତାମାନଙ୍କ ଦ୍ୱାରା ପାଦପଦ୍ମ ପୂଜିତ ହେଉଥିଲା ଆଉ ସେଥିପାଇଁ ଗୃହକୁ ଫେରି ଆସିବାରେ କୃଷ୍ଣଙ୍କର କିଛିଟା ଡେରି ହେଉଥିଲା ସବୁ ଦେବତାମାନେ ଆସି ମହାନ ଦେବତାମାନେ ବ୍ରହ୍ମା ଶିବ ଆଦି ଆସି ତାଙ୍କୁ ପୂଜା କରୁଥିଲେ ପାଦ ପୂଜା କରୁଥିଲେ ତେଣୁ ତାଙ୍କର ଡେରି ହେଉଥିଲା 22-23 ଶ୍ଲୋକରେ ଏଇଟା କୁହାଯାଉଛି ତେଣୁ ଏଠି କୁହାଯାଉଛି ଯେ କୌତୁକ ପ୍ରିୟ ଆମ ପୁତ୍ର ଯେ କୃଷ୍ଣ ବିଳମ୍ବ ଯେଉଁ ହୋଇଯାଉଛି ସେଥିପାଇଁ ଯଦି ଯଶୋଦା ଚିନ୍ତା କରୁଛନ୍ତି ଯଦି ନ ଆସିବ ତାହେଲେ ମୁଁ ନିଶ୍ଚିନ୍ତ ଭାବରେ ମୃତ୍ୟୁବରଣ କରିବି ଏହି ରୂପ ଯେତେବେଳେ ଯଶୋଦା ମୋତେ କହୁଛନ୍ତି ସେତେବେଳେ ଶ୍ରୀକୃଷ୍ଣ କ'ଣ ହେଉଛନ୍ତି ସେ ଗୋପୀମାନେ କହୁଛନ୍ତି ଶ୍ରୀକୃଷ୍ଣ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଆସିବେ ବ୍ୟସ୍ତ ହୁଅନା କାହିଁକି ଶ୍ରୀକୃଷ୍ଣ ଡେରି ହେଉଛି ନା ଏଇଭଳି ଭାବରେ କହୁଛନ୍ତି ବତ୍ସଲ୍ୟା ବ୍ରଜଗାବାଙ୍ଗ ବତ୍ସଳ ଯେମିତି ଗାଭୀ ତା'ର ବର୍ଷା ପାଇଁ ଫେରି ଆସେ ସେଇଭଳି ଭାବରେ ଆମେ ସବୁ ଗୋପୀମାନେ ବ୍ରଜଗବା ଭଳି ନିଜକୁ ଅନୁଭବ କରୁଛନ୍ତି କୃଷ୍ଣଙ୍କ ବିରହରେ ସେମାନେ ବହୁତ କଷ୍ଟ ପ୍ରାପ୍ତ ହେଉଛନ୍ତି ତେଣୁ ସିଏ ବର୍ତ୍ତମାନ ଆମକୁ ଆସି ଦର୍ଶନ ଦେବେ ମା' ଯଶୋଦାଙ୍କୁ ମଧ୍ୟ ଦର୍ଶନ ଦେବେ ଏଇଭଳି ଭାବରେ ଆଶ୍ୱାସନ ଦେଉଛନ୍ତି ଏଠି ମଧ୍ୟ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସେ କ'ଣ ଆଦିପୁରାଣରେ ବର୍ଣ୍ଣନା କରାଯାଇଛି ନନ୍ଦପତ୍ନୀ ଯଶୋଦାଙ୍କର ଦୁଇଟି ନାମ ଥିଲା ଗୋଟେ ହେଉଛି ଦେବକୀ ଆଉ ଗୋଟେ ହେଉଛି ଯଶୋଦା ଗଣଦେଶ ଦୀପିକାରେ ମଧ୍ୟ ଏକଥା କୁହାଯାଇଛି ତେଣୁ ଏଇଭଳି ଭାବରେ ତାପରେ ଶ୍ଳୋକ 24-25 ରହିଛି। ମଦ ବିଘୋର୍ଣ୍ଣିତ ଲୋଚନ ଈଶତ୍ ମାନନ୍ଦ ସୁହୃଦାଙ୍ଗନ ମାଳି ବଦର ପାଣ୍ଡୁବଦନ ମୃଦୁ ଗଣ୍ଡଂ ମଣ୍ଡୟନ କନକ କୁଣ୍ଡଳ ଲକ୍ଷ୍ମ୍ୟା ଯଦୁପତି ଦ୍ୱିରଦ ରାଜ ବିହାରୋ ଜାମିନୀପତି ରିବେଶ ଦିନାନ୍ତେ ମୁଦିତ ଭକ୍ତ ଉପଜାତି ଦୂରାନ୍ତଂ ମୋଚୟନ୍ ବ୍ରଜ ଗବାଂ ଦିନ ତାପମ୍। ଆମେ ଠିକ୍ ଭାବରେ ବୁଲିପାରୁନୁ, ଯାହା ହଉ 24-25 କୁହାଯାଉଛି ଯେ ମଦ ତଥା ଶ୍ରୀକୃଷ୍ଣ ସମୀପ ଆଗତମ ଆଲୋକ୍ୟ କାଶୀ ସମ୍ଭ୍ରମ ମାହ ହେ ସଖ୍ୟ। ବର୍ତ୍ତମାନ କୃଷ୍ଣ ଆସି ପହଞ୍ଚି ଯାଉଛନ୍ତି, ବ୍ରଜରେ ପହଞ୍ଚିଗଲେ। ତେଣୁ ଜଣେ କେତେ ଜଣ ଗୋପୀ ବର୍ତ୍ତମାନ ଏକଥା କହୁଛନ୍ତି, ଏ ସଖ୍ୟ ସମ୍ବୋଧନ କରୁଛନ୍ତି ଅନ୍ୟ ତାଙ୍କର ବାନ୍ଧବୀମାନଙ୍କୁ। ଈଶତ୍ ମଦ ବିଘୂର୍ଣ୍ଣିତ ଲୋଚନ, ଈଶନ୍ ମଦେନ ବିଘୂର୍ଣ୍ଣିତ ଲୋଚନ ଯଶେଷ, ତାଙ୍କ ଲୋଚନ ବିଘୂର୍ଣ୍ଣିତ ହେଉଛି, ଘୂର୍ଣ୍ଣିତ ହେଉଛି, କାରଣ ତାଙ୍କର ସବୁ ନିଜ ଜନ ଆସି ପହଞ୍ଚିଗଲେଣି ତାଙ୍କୁ ଦେଖିବା ପାଇଁ। ସେ ଦେଖୁଛନ୍ତି ଆଖି ଚକ୍ଷୁରେ ବିଘୂର୍ଣ୍ଣ କ'ଣ ଘୂର୍ଣ୍ଣନ ଘୂର୍ଣ୍ଣନ ଚକ୍ଷୁ ଘୂର୍ଣ୍ଣନ କରୁଛନ୍ତି। ସ୍ୱସୃହୃଦଂ ମାନନ୍ଦ, ସ୍ୱସୃହୃଦଂ ମାନନ୍ଦ କହିଲେ ଆଲିଙ୍ଗନ ଆଦି ଯଥାଯଥ ସମ୍ମାନ ଦଦତ୍, ନିଜର ସେ ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ, ଭଗବାନ ସେଭଳି ଭାବରେ ତାଙ୍କ ସହିତ ବ୍ୟବହାର କରୁଛନ୍ତି। ବନମାଳୀ ଧାରଣ କରିଛନ୍ତି, ବନମାଳୀ ଧାରି ବଦନ ପାଣ୍ଡୁ ବଦନ, ବଦନ କ'ଣ ହେଇଛି, ଈଶତ୍ ପକ୍ୱ ବଦରବତ୍ ପାଣ୍ଡୁରଂ ବଦନ ଯଶ୍ୟ ସ ବର୍କୋଳି, ଯେମିତି ଅଳ୍ପ ପାଚିଗଲେ ଯେଉଁ ରଙ୍ଗ ରହିଛି ପାଣ୍ଡୁବର୍ଣ୍ଣ, ସେହି ବର୍ଣ୍ଣ ଭଗବାନ ଦେଖାଯାଉଛନ୍ତି ବର୍ତ୍ତମାନ, ପାଣ୍ଡୁର ବର୍ଣ୍ଣ ହୋଇଯାଇଛନ୍ତି ଭଗବାନ। ଦିନସାରା ବର୍ଣ୍ଣରେ ରହି ଧୂଳି ଇତ୍ୟାଦି ତାଙ୍କର ଶରୀରରେ ପଡ଼ିଛି, ଏଇଭଳି ଭାବରେ ତାଙ୍କର ରୂପ ବର୍ତ୍ତମାନ ପାଣ୍ଡୁର ବର୍ଣ୍ଣ ହୋଇଯାଇଛନ୍ତି। କନକ କୁଣ୍ଡଳ ଲକ୍ଷ୍ମ୍ୟା, କର୍ଣ୍ଣରେ ସୁବର୍ଣ୍ଣର କୁଣ୍ଡଳ ଧାରଣ କରିଛନ୍ତି, ବହୁତ ଦେଦୀପ୍ୟମାନ ହେଉଛି, ସୁବର୍ଣ୍ଣ କୁଣ୍ଡଳ କାନ୍ତିଆ। ମୃଦୁଗଣ୍ଡଂ ସୁକୋମଳ ଗଣ୍ଡ ଦେଶ, ତାଙ୍କର ଗାଲ ଯେଉଁ ରହିଛି ବହୁତ କୋମଳ ଗାଲ, ମୃଦୁଗଣ୍ଡଂ ମଣ୍ଡୟନ, ସେ ଯେଉଁ କର୍ଣ୍ଣରେ ଯେଉଁ କୁଣ୍ଡଳ ରହିଛି ତାଙ୍କର ସେଇଟା କପଡ଼ରେ ସେ କ'ଣ ପ୍ରତିବିମ୍ବିତ ହେଉଛି, ଶୋଭା ପାଉଛି, କପଡ଼ ଶୋଭା ପାଉଛି ସେଇଭଳି ଭାବରେ ମଣ୍ଡୟନ। ଦ୍ୱିରଦ ରାଜ ବିହାର, ଦ୍ୱିରଦ ରାଜ ବିହାର କହିଲେ ଗଜେନ୍ଦ୍ର ଗତି, ଭଗବାନ ଗଜଗତିରେ ଆସୁଛନ୍ତି, ଆଗରୁ ମଧ୍ୟ ସେଇଟା କୁହାଯାଇଛି। ମୁଦିତ ବକ୍ତ୍ରଂ, ମୁଦିତ ବକ୍ତ୍ରଂ କହିଲେ ପ୍ରସନ୍ନ ମୁଖ, ବହୁତ ସୁନ୍ଦର ଭଗବାନଙ୍କ ମୁଖ। ଜାମିନୀପତି, ଜାମିନୀପତି ଯେମିତି ଚନ୍ଦ୍ର, ରାତ୍ରିର ପତି ଚନ୍ଦ୍ର, ଇବ ଏଷ ଯଦୁପତି, ଶ୍ରୀକୃଷ୍ଣ ବର୍ତ୍ତମାନ ଦିନାନ୍ତେ ସାୟଙ୍କାଳେ ବ୍ରଜଗବାଂ, ବ୍ରଜଗାଭିମାନଙ୍କ ସହିତ ବ୍ରଜ ନିବଦ୍ଧାନାଂ ଗବାଂ ଅନୁକମ୍ପିୟନାମ ଅସ୍ମାକମ୍ ଇତ୍ୟର୍ଥ। ବ୍ରଜଗବାଂ କହିଲେ ଗାଭିମାନଙ୍କ ସହିତ ଆସୁଛନ୍ତି, କିନ୍ତୁ ଆମେମାନେ ମଧ୍ୟ ବ୍ରଜଗବା, ଆମମାନଙ୍କୁ ଅନୁକମ୍ପା କରିବା ପାଇଁ ସେ ଆସୁଛନ୍ତି, ଏଇଭଳି ଭାବରେ ତାଙ୍କର ଭାବ। ତୀବ୍ରଂ ଶୀଘ୍ର, ଦୂରନ୍ତଂ ଦିନ ତାପମ୍, ଦିନର ଦିନ ସାରା ଯେଉଁ କୃଷ୍ଣ ରହିଗଲେ ବାହାରେ, ତାଙ୍କ ବିରହରେ ଯେଉଁ ତାଙ୍କର ବିରହ ତାପ ହେଉଥିଲା ଗୋପୀମାନଙ୍କର, ଦୂରନ୍ତଂ ତାକୁ ପାର ହେବା ବହୁତ ମୁସ୍କିଲ ହୋଇଯାଉଥିଲା ତାଙ୍କ ପାଇଁ ଦିନଟା। ଦିବ ଦିବସଜନିତଂ, ଦିବସଜନିତଂ ସନ୍ତାପମ୍, ଦିବସରେ କୃଷ୍ଣଙ୍କ ବିରହରେ ସେମାନେ ଏଇଭଳି ଭାବରେ ସନ୍ତାପିତ ହେଉଥିଲେ, ଆଜି ସେ ସନ୍ତାପ ମୋ ଚୟନ, ଭଗବାନଙ୍କ ଦର୍ଶନରେ ସେ ସନ୍ତାପ ଚାଲିଗଲା, ଦୂର ହୋଇଗଲା। ଉପଜାତି ସମୀପ ମାୟାତି, ପାଖକୁ ଯେତେବେଳେ ଆସିଗଲେ ଗୋପୀମାନଙ୍କର ଯେଉଁ ବିରହ ତାପ ଦୂର ହୋଇଗଲା। ତେଣୁ ଏଠି କୁହାଯାଉଛି ଯେ ଗବାମ ଶବ୍ଦ ସଂସ୍କୃତ ଗୋ ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି ଗାଭୀ ବା ଇନ୍ଦ୍ରିୟ। ସୁତରାଂ ଶ୍ରୀକୃଷ୍ଣ ବ୍ରଜକୁ ଫେରିଆସି ସାରାଦିନ ତାଙ୍କ ସହିତ ପ୍ରତ୍ୟକ୍ଷ ସାନ୍ନିଧ୍ୟରୁ ବିଚ୍ଛିନ୍ନତା ପାଇଁ ବୃନ୍ଦାବନର ଅଧିବାସୀମାନଙ୍କର ନୟନ ଓ ଅନ୍ୟାନ୍ୟ ଇନ୍ଦ୍ରିୟ ଆଦିର ଦୁଃଖ ମୋଚନ କରନ୍ତି ଭଗବାନ। ମୁଁ ଆଉ ଏଠି ଆଉ ଲେଖିନାହିଁ କିଛି, ଅନ୍ୟ ଆଚାର୍ଯ୍ୟମାନଙ୍କ ଟୀକା ମୁଁ ଲେଖିନି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଦେଇଛନ୍ତି ବଡ଼ ବଡ଼ ଟୀକା ଦେଇଛନ୍ତି ଯେ, ସଂସ୍କୃତ ଅଛି, ସେ ବଙ୍ଗଳାରେ ଅନୁବାଦ ହୋଇଛି, ମୁଁ ଆଉ ଏଇଟା ଲେଖିନି ଠିକ୍ ଭାବରେ। ଯାହା ହଉ, ଏଇଭଳି ଭାବରେ ଯଦୁପତି ପାଇଲେ ଗୋପପତି, ଏଭଳି ଭାବରେ ଭଗବାନଙ୍କର ଏଇ ଯେଉଁ ଗୋଚାରଣ ଲୀଳା, ବଂଶୀବାଦନ ଲୀଳା ଗୋପୀମାନେ ବର୍ଣ୍ଣନା କରୁଛନ୍ତି ଏଇ ଅଧ୍ୟାୟରେ। ଏଇଭଳି ଭାବରେ ଅନ୍ତିମ ଶ୍ଳୋକଟି ଆମେ ପାଠ କରିବା, 26 ଶ୍ଳୋକ, ଶିଶୁକ ଉବାଚ। ଏବଂ ବ୍ରଜ ସ୍ତ୍ରୀ ରାଜନ୍ କୃଷ୍ଣ ଲୀଳାନୁଗାୟତି ରେମି ରେହ ସୁତଚିତା ତନ୍ମନସ୍କା ମହୋଦୟା। ଏଇଭଳି ଭାବରେ 12 ଯୁଗଳ ଗୀତ ଗାନ କରାଗଲା, 12x24 ଗୀତରେ ଦ୍ୱାଦଶ ବନରେ। ଏଇଭଳି ଭାବରେ କୁହାଯାଏ ଦ୍ୱାଦଶ ବନରେ 12 ପ୍ରକାର ଯୁଗଳ ଗୀତ ଗାନ କରାଯାଇଛି, 24 ଗୀତ। ଆଉ ପ୍ରଥମ ଗୀତ କୃଷ୍ଣଙ୍କ ବିରହରେ ଗୋପୀମାନେ କିଭଳି ବହୁତ ବ୍ୟଥା ପାଉଥିଲେ, ସେ ଦିନକୁ କଟିବା ପାଇଁ ସବୁ ଭଗବାନଙ୍କ ଲୀଳାକୁ ସବୁ ସ୍ମରଣ କରୁଥିଲେ, ଗାନ କରୁଥିଲେ। ତେଣୁ ବର୍ତ୍ତମାନ ଏହିଭଳି ଭାବ ଏବଂ ବ୍ରଜସ୍ତ୍ରୀ ଓ ରାଜନ, ହେ ରାଜନ ପରୀକ୍ଷିତ, ରାଜନ ପରୀକ୍ଷିତ ଭଗବାନ କଥା ଶ୍ରବଣ କରି ଏତେ ଶୋଭିତ ହୋଇଯାଉଥିଲେ, ତେଣୁ ରାଜନ ଶବ୍ଦ ବ୍ୟବହାର କରାଯାଇଛି। ଭଗବାନଙ୍କର ଲୀଳାକୁ ଶ୍ରବଣ କରି ତାଙ୍କର ବହୁତ ଆନନ୍ଦ ବଢ଼ିଯାଉଛି, ବହୁତ ଶୋଭା ପାଉଛନ୍ତି ସେ, ତେଣୁ ରାଜନ ଶବ୍ଦ, ରାଜନ କହିଲେ ଶୋଭିତ ହେଉଛନ୍ତି ଭଗବାନଙ୍କର କଥା ଶୁଣି ପରୀକ୍ଷିତ ମହାରାଜ, ତେଣୁ ତାଙ୍କୁ ସମ୍ବୋଧନ କରୁଛନ୍ତି ରାଜନ। ତେଣୁ ଏବଂ ବ୍ରଜସ୍ତ୍ରୀ ଓ ରାଜନ, ହେ ରାଜନ ଏହିଭଳି ଭାବରେ ବ୍ରଜସ୍ତ୍ରୀମାନେ କୃଷ୍ଣ ଲୀଳାନୁଗାୟତି, କୃଷ୍ଣ ଲୀଳା କ'ଣ କେତେବେଳେ କଲେ ସେ ସବୁ ଗାନ କରୁଛନ୍ତି। ଆଜି ବର୍ତ୍ତମାନ ଏଇଟା କଲେ, ବର୍ତ୍ତମାନ ସେଇଟା କଲେ, ବର୍ତ୍ତମାନ ସେଇଟା କଲେ, ତାଙ୍କର ମନ ଖାଲି ସେଇଠି କୃଷ୍ଣଙ୍କ ପାଖରେ ରହିଛି, ଆଉ କିଛି ନାହିଁ, ଆଉ କିଛି ଚିନ୍ତା ନାହିଁ। ତେଣୁ ଏହିଭଳି ଭାବରେ ଅନୁଗାୟତି ତାଙ୍କର ଗୁଣ ଗାନ କରୁଛନ୍ତି, ତେଣୁ ଗୁଣଗାନ କରି ରେମିରେ ଅହସୁତ ଚିତା, ଆଉ ତାଙ୍କର ଦୁଃଖ ରହୁନାହିଁ। ଭଗବାନଙ୍କ ବିରହରେ ଯେଉଁ ଦୁଃଖ ଥିଲା, ତାଙ୍କର ଗୁଣଗାନ କରି ସେ ଆନନ୍ଦିତ ହୋଇଯାଉଛି, ଦୁଃଖ ଚାଲିଯାଉଛି ତାଙ୍କର। ଭଗବାନଙ୍କର ଭଗବାନଙ୍କର ନା ଯେଉଁ ଗୁଣ ଭିତରେ କୌଣସି ତଫାତ୍ ନାହିଁ, ତେଣୁ ଭଗବାନଙ୍କ ଯେଉଁ ଗୁଣଗାନ କରୁଛନ୍ତି ସେ ଭଗବାନଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେଉଛନ୍ତି। ତେଣୁ ଏହିଭଳି ଭାବରେ ରେମିରେ ଅହସୁ, ଦିନସାରା ଦିନରେ ଏହିଭଳି ଭାବରେ ରେମିରେ ସେ ଆନନ୍ଦିତ ହେଉଛନ୍ତି, ଆନନ୍ଦରେ ତାଙ୍କର କଥା ଲୀଳା ଗାନ କରୁଛନ୍ତି, ଆଉ କୌଣସି ଦୁଃଖ ନାହିଁ, କୃଷ୍ଣ ବିରହ ଦୁଃଖ ନାହିଁ। ରେମିରେ ଶବ୍ଦ ବ୍ୟବହାର କରାଗଲା, ରେମିରେ କଲେ ସେମାନେ ଆନନ୍ଦ ଲାଭ କରୁଥିଲେ, ଗୁଣଗାନ କରୁଛନ୍ତି, କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, ପ୍ରତି ମୁହୂର୍ତ୍ତରେ ଗୁଣଗାନ କରୁଛନ୍ତି, ପ୍ରତି ବର୍ତ୍ତମାନ କୃଷ୍ଣ ଏହା କଲେ, ବର୍ତ୍ତମାନ କୃଷ୍ଣ ସେଇଆ କଲେ, ଏଇଭଳି ଭାବରେ କୃଷ୍ଣ ଯାହା ସବୁ କରୁଛନ୍ତି ଏଇଠି ରହିକି ମଧ୍ୟ ସେସବୁ ଚିନ୍ତା କରୁଛନ୍ତି, ତେଣୁ ତାଙ୍କର ଆଉ କୌଣସି ଦୁଃଖ ରହୁନାହିଁ, ଦୁଃଖ ଚାଲିଗଲା ଆନନ୍ଦରେ। ଅହସୁ ତଚିତା, ଚିତ ତାଙ୍କର ମନ ସେ ଭଗବାନ ପାଖରେ ରହିଛି, ତଚିତା ତନ୍ ମନସ୍କା, ଚିତ୍ତ କହିଲେ ଚେତନା, ମନସ୍କା କହିଲେ ମନ, ମନ ଏବଂ ଚେତନା ସବୁ ମଗ୍ନ ହୋଇକି ରହିଛି କୃଷ୍ଣଙ୍କ ପାଖରେ, ମହୋଦୟା। ତେଣୁ ଏଇଭଳି ଭାବରେ ସେମାନେ ଭଗବାନଙ୍କ ବିରହରେ ଏଇଭଳି ଭାବରେ ଭଗବାନଙ୍କୁ ଗୁଣଗାନ କରି ତାଙ୍କର ମହୋତ୍ସବ ପାଳନ କରୁଥିଲେ, ମହୋଦୟା, ମହୋଦୟା ଉଦୟ କହିଲେ ଉତ୍ସବ, ତେଣୁ ତାଙ୍କ ପାଇଁ ଉତ୍ସବ ଥିଲା କୃଷ୍ଣ ବିରହଟା ମଧ୍ୟ ଉତ୍ସବ। ଆମେ ଯେମିତି ବିରହ ଉତ୍ସବ କରୁଛେ, ଗୁଣଗାନ କରୁଛେ, ଆମେ ନିକଟରେ ହେଇଥିଲା ଗୁରୁଦେବଙ୍କ ପ୍ରଭୁପା ଶ୍ରୀପାଦ ମହାରାଜଙ୍କର ତିରୋଭାବତୀ ପାଳନ କରାଯାଇଥିଲା, ଏ ଉତ୍ସବ, ତାଙ୍କର ଗୁଣଗାନ କରି ସେଇଭଳି ଭାବରେ ଆମେ ଆନନ୍ଦିତ ହୋଇଯାଉଛେ, ତାଙ୍କ ବିରହ ଯନ୍ତ୍ରଣା ଆମେ ଭୁଲି ଯାଉଛେ, ତେଣୁ ଏଇଟାକୁ ଉତ୍ସବ ବୋଲି କୁହାଯାଉଛି, ବିରହ ଉତ୍ସବ। ତେଣୁ ଏହି ଶ୍ଲୋକଟି ସ୍ପଷ୍ଟ ଭାବରେ ପ୍ରତିପାଦନ କରୁଛି ଯେ ଭଗ୍ନ ହୃଦୟ ଗୋପୀମାନଙ୍କର ତଥାକଥିତ ଯନ୍ତ୍ରଣା ଥିଲା ପ୍ରକୃତ ପକ୍ଷେ ଦିବ୍ୟ ପରମାନନ୍ଦ। ଭଗବାନ ବିରହରେ ଯେଉଁ ଭଗବାନ ଗୁଣଗାନ କଲେ ତାଙ୍କର ଦୁଃଖ ଚାଲିଗଲା, ସେ ଆନନ୍ଦରେ ବର୍ତ୍ତମାନ ଆନନ୍ଦ ପ୍ରାପ୍ତ ହେଲେ। ଜାଗତିକ ସ୍ତରରେ ଯନ୍ତ୍ରଣା, ଜାଗତିକ ଯନ୍ତ୍ରଣା ଯେତେବେଳେ ଯାଏ ସେତେବେଳେ ପର୍ଯ୍ୟନ୍ତ କ'ଣ ଏଇଟା ଭୁଲଭାଲ ଟିକେ ଅଛି ବୁଝି ହେଉନି, କିନ୍ତୁ ଚିନ୍ମୟ ସ୍ତରରେ ତଥାକଥିତ ଯନ୍ତ୍ରଣା ଦିବ୍ୟ ଆନନ୍ଦର ନାନା ବୈଚିତ୍ର୍ୟ ମଧ୍ୟରେ ଅନ୍ୟତମ ଅଟେ। ଭୌତିକ ଜଗତରେ ଯେଉଁ ଯନ୍ତ୍ରଣା ତାହା ପ୍ରକୃତ ଯନ୍ତ୍ରଣା, କିନ୍ତୁ ଚିନ୍ମୟ ସ୍ତରରେ ଯେଉଁ ତଥାକଥିତ ଆମେ ଦେଖୁଛେ ସେ ଯନ୍ତ୍ରଣା ପାଇଲେ, ଭଗବାନ ବିରହରେ ଯନ୍ତ୍ରଣା ପାଇଲେ, କିନ୍ତୁ ସେଇଟା ପ୍ରକୃତରେ ଦିବ୍ୟ ଆନନ୍ଦର ନାନା ବୈଚିତ୍ର୍ୟ ମଧ୍ୟରେ ଅନ୍ୟତମ ଅଟେ। ଏ ପ୍ରକୃତରେ ଦିବ୍ୟ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି, ବାହାରକୁ ଦେଖାଯାଉଛି ସେମାନେ କଷ୍ଟ ପାଉଛନ୍ତି, ଯନ୍ତ୍ରଣା ପାଉଛନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦିବ୍ୟ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ପାଶ୍ଚାତ୍ୟ ଦେଶମାନଙ୍କରେ ଲୋକମାନେ ବିଭିନ୍ନ ସ୍ୱାଦ ଓ ଗନ୍ଧର ମିଶ୍ରିତ କରି ଏକ ଅପୂର୍ବ ସ୍ୱାଦ ଗନ୍ଧର ସୃଷ୍ଟି କରନ୍ତି, ସେହିପରି ଦିବ୍ୟ ସ୍ତରରେ ଶ୍ରୀକୃଷ୍ଣ ତାଙ୍କ ଭକ୍ତମାନେ ଚିନ୍ମୟ ଆନନ୍ଦର ସ୍ୱାଦ ଗନ୍ଧକୁ ଦକ୍ଷତାର ସହିତ ମିଶ୍ରିତ କରି ପ୍ରତିଦିନ ଗୋପୀମାନଙ୍କୁ ପରିଚାଳନା କରୁଥିଲେ। ଏହିଭଳି ଭାବରେ ଗୋପୀମାନେ ଏଇ ବଂଶୀର ଗୁଣଗାନ କରି ବଂଶୀ ମାଧୁରୀ ବେଣୁ ମାଧୁରୀ ବିଷୟରେ କେମିତି କୃଷ୍ଣ ବେଣୁଗାନ ନାଦ କରୁଛନ୍ତି, ବେଣୁନାଦର ପ୍ରଭାବ ସବୁ ବର୍ଣ୍ଣନା କରାଗଲା। ଆ ପୂର୍ବରୁ 21 ଅଧ୍ୟାୟରେ ମଧ୍ୟ ଆମେ ବେଣୁଗାନ ବେଣୁ ଗୀତ ଶ୍ରବଣ କରିଥିଲେ। ବିଭିନ୍ନ ଆଚାର୍ଯ୍ୟମାନେ ଏଇ ବେଣୁ ଗୀତ ଉପରେ ବହୁତ ସୁନ୍ଦର ସୁନ୍ଦର ସଙ୍ଗୀତ ଗାନ କରିଛନ୍ତି, ଆମେ ଗୋଟେ ଦୁଇଟି ସଙ୍ଗୀତ ଗାନ କରିବା। କ'ଣ ତୁମ ମନେ ଅଛି, କିଛି ବୋଲିବ ବେଣୁ ଗୀତ? ଆମେ ଗୋଟେ ବୋଲିବା ତାହେଲେ ବେଣୁ ଗୀତ, ନାଇଁ କି? ଇଏ ଅଛି ନା, ଟିକେ କର୍ତ୍ତାଳଟା ଟିକେ ଦେଲ। ସାଲବ୍ୟଙ୍କର ଗୋଟେ ଗୀତ ବୋଲିବା, ଆମକୁ ସମୟ ଅଛି, ଗୀତ ବୋଲିବା। ବୃନ୍ଦାବନେ ବସିକେ ବଜାଇଲା, ବୃନ୍ଦାବନେ ବସିକେ ବଜାଇଲା, ଏକ ରାଧା ରାଧା ନାମ ବାଇଲା, ଏକ ରାଧା, ଏଇଟା ଟିକେ ଲଗେଇଦା, ଏ ହଁ, ଏକ ରାଧା ରାଧା ନାମ ବାଇଲା, ଏକ ରାଧା ରାଧା ନାମ ବାଇଲା, ବୃନ୍ଦାବନେ ବଂଶୀକେ ବଜାଇଲା, ବୃନ୍ଦାବନେ ବଂଶୀକେ ବଜାଇଲା, ଚିଡ଼ିଲା ସେ ଛିଦ୍ର ଗଣ୍ଠି ନିବିବନ୍ଧ ଗଲା ଫିଟି, ଛିଡ଼ିଲା ସେ ଛିଦ୍ର ଗଣ୍ଠି ନିବିବନ୍ଧ ଗଲା ଫିଟି, ବସନ ପିନ୍ଧନ୍ତେ ତର ନୋଇଲା, ବସନ ପିନ୍ଧନ୍ତେ ତର ଇଲା, ବୃନ୍ଦାବନେ ବଂଶୀକେ ବଜାଇଲା, ବୃନ୍ଦାବନେ ବଂଶୀକେ ବଜାଇଲା, ପାଷାଣ ହୋଇଲା ପାଣି ଯମୁନା ବହେଉ ଜାଣି, ପାଷାଣ ବୋହିଲା ପାଣି ଯମୁନା ବହେଉ ଜାଣି, ଝର ଝର ମକରନ୍ଦ ବୋହିଲା, ଝର ଝର ମକରନ୍ଦ ବୋହିଲା, ବୃନ୍ଦାବନୀ ଟିକେ ବଜାଇଲା, ବୃନ୍ଦାବନୀ ଟିକେ ବଜାଇଲା। ଶୁଷ୍କ ତରୁମାନେ ଥିଲେ ଧ୍ୱନି ଶୁଣି ପଲ୍ଲବିଲେ, ଶୁଷ୍କ ତରୁମାନେ ଥିଲେ ଧ୍ୱନି ଶୁଣି ପଲ୍ଲବିଲେ, ପବନ ଥକିତ ଚିତ ମୋହିଲା, ପବନ ଥକିତ ଚିତ ମୋହିଲା, ବୃନ୍ଦାବନେ ବଂଶୀକେ ବଜାଇଲା, ବୃନ୍ଦାବନେ ବଂଶୀକେ ବଜାଇଲା, କହେ ସାଲ ବେଗହୀନ ଏଇ ମୋର ନିବେଦନ, କହେ ସାଲ ବେଗହୀନ ଦନ, କହେ ସାଲ ବେଗହୀନ ଏଇ ମୋର ନିବେଦନ, କହେ ସାଲ ବେଗହୀନ ଏଇ ମୋର ନିବେଦନ, ରାଧାକୃଷ୍ଣ ପାଦେ ଚିତ୍ତ ରହିଲା, ରାଧାକୃଷ୍ଣ ପାଦେ ଚିତ୍ତ ରହିଲା, ବୃନ୍ଦାବନେ ବଂଶୀକେ ବଜାଇଲା, ବୃନ୍ଦାବନେ ବଂଶୀକେ ବଜାଇଲା। ଆଉ ଗୋଟେ ଗୀତ ବୁଲିବା, ହଁ। ଏଇଟା ମୁଁ ଜାଣିପାରୁନି ସ୍ୱରଟା। ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି ଥକିତ ହୋଇଲେ ଯମୁନା ପାଣି, ମୃଗମାନେ ତୃଣ ଚାପିଣ ରହିଲେ, ଭାଙ୍ଗିଗଲା ତାଙ୍କ ବାଙ୍କ ଚାହାଣି। ଆଉ ନବଜା ନବଜା ଶ୍ୟାମ ଘନ ହେ, ଜାଣିଛ ସ୍ୱର? ଏଇଟା ମୁଁ ଇଏ କରିପାରୁନାହିଁ। ଆଚ୍ଛା, ଏଇ ଗୋଟେ ସ୍ୱର ଅଛି, ହଁ ହଁ ଆଚ୍ଛା ଆଚ୍ଛା, ଏଇଟା ନେଇଯିବ, ମୁଁ ଖାତାରେ ଦେଇଦେବି, ତୁମେ ନେଇଯିବ କାଲି। ଗୋ ରାଧେ ବଂଶୀଟି ଆମର ଦିଅ, ଗୋ ରାଧେ ବଂଶୀଟି ଆମର ଦିଅ, ହସ୍ତର କଙ୍କଣ ଗୋଳା ରତ୍ନ ହାର, ଯାହା ଇଚ୍ଛା ତାହା ନିଅ, ଗୋ ରାଧେ ହସ୍ତର କଙ୍କଣ ଗୋଳା ରତ୍ନ ହାର, ଯାହା ଇଚ୍ଛା ତାହା ନିଅ, ଗୋ ରାଧେ ବଂଶୀଟି ଆମର ଦିଅ, ଗୋ ରାଧେ ବଂଶୀଟି ଆମର ଦିଅ, ଅତି ଯତ୍ନରେ ବଂଶୀ ଗଢ଼ାଇଲି, ଅତି ଯତ୍ନରେ ଗଢ଼ାଇଲି, ସୁନାର ବେଣ୍ଟ ଲଗାଇ, ସୁନାର ବେଣ୍ଟ ଲଗାଇ, କେ ଯାଇ କହିବ ମାତାଙ୍କ ଛାମୁରେ, କେ ଯାଇ କହିବ ଛାମୁରେ, ବଂଶୀ ମୋ ନେଲେ ଚୋରାଇ, ବଂଶୀ ମୋ ନେଲେ ଚୋରାଇ, ଗୋ ରାଧେ ବଂଶୀଟି ଆମର ଦିଅ, ଗୋ ରାଧେ ବଂଶୀଟି ଆମର ଦିଅ, ହସ୍ତର କଙ୍କଣ ଗଳା ରତ୍ନ ହାର, ଯାହା ଇଚ୍ଛା ତାହା ନିଅ, ହସ୍ତର କଙ୍କଣ ଗଳା ରତ୍ନ ହାର, ଯାହା ଇଚ୍ଛା ତାହା ନିଅ, ଗୋ ରାଧେ ବଂଶୀଟି ଆମର ଦିଅ, ଗୋ ରାଧେ ବଂଶୀଟି ଆମର ଦିଅ। କଳା ବନ୍ଧା ଶାଢ଼ୀ ପିନ୍ଧିବାର ବେଳେ, କଳା ବନ୍ଧା ଶାଢ଼ୀ ପିନ୍ଧିବାର ବେଳେ, ଅନାଇଥିଲି ଗୋ ତତେ, ଅନାଇଥିଲି ଗୋ ତତେ, ଆଗର ପଣ ତ ପଛକୁ ପକାଇ, ଆଗର ପଣ ତ ପଛକୁ ପକାଇ, ବଂଶୀଲୁ ଚାଇଲୁ ମୋତେ, ବଂଶୀଲୁ ଚାଇଲୁ ମୋତେ, ଗୋ ରାଧେ ବଂଶୀଟି ଆମର ଦିଅ, ଗୋ ରାଧେ ଦିଅ, ହସ୍ତର କଙ୍କଣ ଗଳା ରତ୍ନ ହାର, ଯାହା ଇଚ୍ଛା ତାହା ନିଅ, ଗୋ ରାଧେ ବଂଶୀଟି ଆମର ଦିଅ, ଗୋ ରାଧେ ବଂଶୀଟି ଆମର ଦିଅ। ବଂଶୀ ଚାରି ପାଖେ ସୁବର୍ଣ୍ଣ ଛୁଆଣୀ, ବଂଶୀ ଚାରି ପାଖେ ସୁବର୍ଣ୍ଣ ଛୁଆଣୀ, ବାନା ଉଡ଼େ ତିନି ପୁର, ବାନା ଉଡ଼େ ତିନି ପୁର, କହେ ସାଲ ବେଗ ଜାତିରେ ଯବନ, କହେ ସାଲ ବେଗ ବନ, ହଟିଆ ନାଗର ବର, ହଟିଆ ନାଗର ବର, ଗୋ ରାଧେ ବଂଶୀଟି ଆମର ଦିଅ, ଗୋ ରାଧେ ବଂଶୀଟି ଆମର ଦିଅ, ହସ୍ତର କଙ୍କଣ ଗଳା ରତ୍ନ ହାର, जाए चाचा निया गो राधे बंसिया मर दी तो राधे बंसिया मर दिया
बंसी ऊपर बहुत गीत अच्छी तेणु आम तुम नवजोतिटा नहीं पढ़ लिख बहुत गीत मुझे लिखी से समय आम जो ये करूँ बंशी गीत दशम स्कंद एक अध्याय जो बंशी गीत सब रही बंशी से कह हाँ से अनुसार आम ये करूँ आमर विशेष भाव में जड़े आमर श्री श्रीमद राधावंश महाराज ये गीतटी मानने हरिदास सूरदास गीतटी यटा को आम से दिन गान करते आम ये गान कर समय तो अच्छी नहीं कि सूरदास यहाँ गोटे रही आज जन बनमाली लिखिंट तोरे शरण गली रे मुरली दिने ना डाकिलु राधिका बोली
तोरे शरण गली रे मुरली तोरे शरण गली रे मुरली दिने ना डाकिबु राधिका बोली रे दिने ना डाकिबु राधिका बोली रे मुरली तोरे शरण गली रे मुरली तोरे शरण गली रे मुरली सी नंद सुत मुराज कुमारी सी नंद सुत मुराज कुमारी बंसी देलु सीना परते करी रे बंसी देलु सीना परते करी रे मुरली तोरे शरण गली रे मुरली तोरे शरण गली रे मुरली लुची लुची जाए सखी संगते लुची लुची जाए सखी संगते कि घनी चिन्हिलु मुरली मोते रे कि घनी चिन्हिलु मुरली मोते रे मुरली तोरे शरण गली रे मुरली तोरे शरण गली रे मुरली मुरली रे तोरा एते बड़ाई मुरली रे तोरा एते बड़ाई पतिव्रता दम्भ देलु छड़ाई रे पतिव्रता दम्भ देलु छड़ाई रे मुरली तोरे शरण गली रे मुरली तोरे शरण गली रे मुरली बनमाड़ी बोले जोड़ी न कर बनमाड़ी बोले जोड़ी न कर मुरली टी दूती सीना तुम्हारा मुरली टी सीना दूती तुम्हारा मुरली तोरे शरण गली रे मुरली तोरे गली गली रे
कितने सुंदर सुंदर गीत अच्छी नहीं कि कहीं गले मुरली फुंका युवती रसिया कामिनी रंका त्रिभंगी भंगी रे मुरली बजाई डाकुचंदी आस आस राधिका बोल भाईटा
कहीं गले मुरली फुंका कहीं गले मुरली फुंका युवती रसिया कामिनी रंका युवती रसिया कामिनी रंका कहीं गले मुरली फुंका युवती रसिया कामिनी रंका कहीं गले मुरली फुंका त्रिभंगी भंगी रे मुरली बजाई त्रिभंगी भंगी रे जाई ଡାକୁଛନ୍ତି ଆସ ଆସ ରାଧିକା, ଡାକୁଛନ୍ତି ଆସ ଆସ ରାଧିକା, କାହିଁ ଗଲେ ମୁରଲୀ ପୁଙ୍ଖା ଯୁବତୀ ରସିଆ କାମିନୀ ରଙ୍କା, ମୁରଲୀ ପୁଙ୍ଖା ଗୋପପୁରେ ପଶି ଗୋପୀଙ୍କ ମନ୍ଦିରେ, ଗୋପପୁରେ ପଶି ଗୋପୀଙ୍କ ମନ୍ଦିରେ, ଦଧି ଦୁଧ ଖାଇ ଛିଣ୍ଡାନ୍ତି ଶିଖା, ଦଧି ଦୁଧ ଖାଇ ଛିଣ୍ଡାନ୍ତି ଶିଖା, ଯମୁନା କୂଳରେ ବସ୍ତ୍ର ଚୋରି କରେ, ଯମୁନା କୂଳରେ ବସ୍ତ୍ର ଚୋରି କରେ, କେଳି କଦମ୍ବରେ ବାନ୍ଧେ ପତାକା, କେଳି କଦମ୍ବରେ ବାନ୍ଧେ ପତାକା, କାହିଁ ଗଲେ ମୁରଲୀ ପୁଙ୍ଖା ଯୁବତୀ ରସିଆ କାମିନୀ ରଙ୍କା, ଗଲେ ମୁରଲୀ ପୁଙ୍ଖା ପାଦ ପାଣି ବଙ୍କା ନୁପୁର ହି ବଙ୍କା, ପାଦ ପାଣି ବଙ୍କା ବଙ୍କା ଛଳ ହି ବଙ୍କା ତା ଚାହାଣି ବଙ୍କା, ଛନ୍ଦ ହି ବଙ୍କା ତା ଚାହାଣି ବଙ୍କା, ବଙ୍କୀ ମା ଧରେ ମୁରଲୀ ବଜାଏ, ବଙ୍କୀ ମା ଧରେ ମୁରଲୀ ବଜାଏ, ଡାକୁଥାନ୍ତି ଆସ ଆସ ରାଧିକା, ଡାକୁଥାନ୍ତି ଆସ ଆସ ରାଧିକା, ନିଗଲେ ମୁରଲୀ ପୁଙ୍କା ଯୁବତୀ ରସିଆ କାମିନୀ ରଙ୍କା, ନିଗଲେ ମୁରଲୀ ପୁଙ୍କା ଯମୁନା କୂଳରେ କଦମ୍ବ ମୂଳରେ, ଯମୁନା କୂଳରେ କଦମ୍ବ ହର ଗୌରିଏ ଉଦିବା ଲୁକା, ହର ଗୌରିଏ ଲୁକା ବୋଲେ ବନ ମାଳି, ବୋଲେ ବନ ମାଳି ସେ ପଦେ ଶରଣ, ବୋଲେ ବନ ମାଳି ସେ ପଦେ ଶରଣ, ଝୁରି ଝୁରି ତନୁ କ୍ଷୀଣ ରାଧିକା, ଝୁରି ଝୁରି ତନୁ ଟିକା, କାହିଁ ଗଲେ ମୁରଲୀ ପୁଙ୍ଖା ଯୁବତୀ ରସିଆ କାମିନୀ ରଙ୍କା, କାହିଁ ଗଲେ ମୁରଲୀ ପୁଙ୍ଖା ଯୁବତୀ ରସିଆ କାମିନୀ ରଙ୍କା, କାହିଁ ଗଲେ ମୁରଲୀ ପୁଙ୍ଖା।
जय श्री श्रीमद् भागवतम की, जय श्री प्रभुपाद महाराज की, जय श्री गुरुदेव की, समस्त भक्त सज्जन बंधन की, ताई गौर प्रमानंदे। अब समन मिलला टिके वंशी वादन कले, वंशी गीत बोल के बयान कले। लेट अच्छी बस ठीक कला परा
ना है नहीं बनता मशीन कानी पर।
ଓହୋ, ଆଚ୍ଛା ଆଚ୍ଛା।